ହେଇଥିଲେ, ଲୋଲାପୁର ଯିଏ ପଢ଼ିଥିଲେ, କ'ଣ ତାଙ୍କ ନାଁଟା, ହଁ ବିଦ୍ୟୁତ ମାଳି। ତ ଏଇଭଳି ବିଭିନ୍ନ ଅସୁରଙ୍କ କଥା, ବିଭିନ୍ନ ବ୍ୟକ୍ତିବିଶେଷଙ୍କ କଥା ଆମେ ସ୍ମରଣ କରୁଛେ। ତ କହିବା ପୂର୍ବରୁ ସେମାନେ କ'ଣ ଭଗବାନଙ୍କର, ସେମାନେ କ'ଣ ଶରଣାଗତି ଆଚରଣ କରିନାହାନ୍ତି? କରିଛନ୍ତି, ଦେବାଦେବୀଙ୍କ ପାଖରେ ଶରଣାଗତି ଆଚରଣ କରିଛନ୍ତି, କିନ୍ତୁ ଜୀବନକୁ ଶୃଙ୍ଖଳିତ କରିପାରିନାହାନ୍ତି। ମନୁଷ୍ୟ ଜୀବନ କିଭଳି ଶୃଙ୍ଖଳିତ ହେବ, ଭଗବାନ ଶିକ୍ଷା ଦିଅନ୍ତି ନା, ଭଗବାନ ଶିକ୍ଷା ଦେଇଛନ୍ତି ବାରମ୍ବାର। ତେଣୁ ମନୁଷ୍ୟ ଶରୀର ପାଇଁ ମଧ୍ୟ ଦୁର୍ଯ୍ୟୋଧନ ମଧ୍ୟ ଭଗବାନଙ୍କ କ'ଣ ଶରଣ ଗଲା, କିନ୍ତୁ ଶୃଙ୍ଖଳିତ ହେଇପାରିଲାନି, ଅନ୍ୟ ଭିଡ଼ ଆସିଥିଲା, ଶରଣାଗତି ଅନନ୍ୟ ଶରଣାଗତି ଆଚରଣ କରିପାରିଲା ନା। କାରଣ ଅନ୍ତଃକରଣ କିଭଳି ହେବା ଉଚିତ, ଭକ୍ତ କିଭଳି ଅନ୍ତଃକରଣ ବିଶିଷ୍ଟ ହେଇକି ଭଗବାନଙ୍କର ଭଜନ କରିବା ଉଚିତ, କେଉଁ ଭାବରେ ଭଗବାନ ଭକ୍ତର ଭାବନାକୁ ବୁଝିପାରନ୍ତି। ଆମର ତ ଭଜନ ଅଛି ନା, ଭଗବାନ କାହା ଡାକ ଶୁଣିବେ, ଭଗବାନ ସମସ୍ତଙ୍କ ଡାକ କ'ଣ ଶୁଣିବେ ନା? ଆମେ କହୁଛେ ଭଗବାନ, ଆମେ ନିବେଦନ କରୁଛେ, କିନ୍ତୁ ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ କ'ଣ, ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ ହେଉଛି ଭଗବାନ କାହା ଡାକ ଶୁଣନ୍ତି? ଷଡ଼ଙ୍ଗା ଶରଣାଗତି ହୋଇବେ ଯାହା, ତାହାର ପ୍ରାର୍ଥନା ଶୁଣେ ଶ୍ରୀନନ୍ଦ କୁମାର, ଭଗବାନ ତା ପ୍ରାର୍ଥନା ଶୁଣିବେ, ଷଡ଼ଙ୍ଗ ଶରଣାଗତି ଯାହାର ହେବ, ସମ୍ପୂର୍ଣ୍ଣ ଶରଣାଗତି। ଆମେ ସେ ସ୍ଥିତିକୁ ଯାଇନେ, କିନ୍ତୁ ଆମେ ଶୁଣୁଛେ, ଆଲୋଚନା କରୁଛେ, ଆଚାର୍ଯ୍ୟମାନଙ୍କର କଥାକୁ ଶ୍ରବଣ କରୁଛେ, ଆଚାର୍ଯ୍ୟମାନେ କିଭଳି ଆମକୁ ସବୁ ଶିକ୍ଷା ଦେଇଛନ୍ତି, ଆମ ଭକ୍ତିମୟ ଜୀବନକୁ କେମିତି ଶୃଙ୍ଖଳିତ ଆମେ କରିପାରିବା। ସେଥିପାଇଁ ଭଗବାନ ଚାହାନ୍ତି ଏ ବିଷୟ ଯେ ସବୁ ଭକ୍ତମାନେ ଶୃଙ୍ଖଳିତ ହୁଅନ୍ତୁ। ଯେମିତି ଆମେ କଥା ଶୁଣୁଥିଲେ, ସନ୍ତାନମାନେ ଅବୁଝା ହେବେ, ଅଝଟ ହେବେ, କିନ୍ତୁ ପିତା କ'ଣ ଅଝଟ ହୁଅନ୍ତି? ପିତା ଚାହାନ୍ତି ସବୁବେଳେ ସନ୍ତାନମାନଙ୍କୁ ଶୃଙ୍ଖଳିତ କରିବା ପାଇଁ। ଠିକ୍ ସେଭଳି ଆମେ ସମସ୍ତେ ଅଝଟ ହେଉଛେ, ଅବୁଝା ହେଉଛେ, ଓଡ଼ିଆରେ ଯାହାକୁ କହୁଛେ ଅମାନିଆ ହେଉଛେ, ମାନୁନେ, କାହାକୁ ମାନୁନେ, ଭଗବାନଙ୍କ ନିୟମକୁ ମାନୁନେ। ତେଣୁ ଭଗବାନ ସବୁ ସମୟରେ ଚାହାନ୍ତି, ଆରେ ଏମାନେ ମୋ ନିୟମକୁ ମାନୁନାହାନ୍ତି, ଏମାନେ ଜୀବନକୁ ଶୃଙ୍ଖଳିତ କରିପାରିବେନି, ଏମାନେ ତ ଭକ୍ତିର କିଛି ଆସ୍ୱାଦନ କରିପାରିବେନି, ଏମାନେ ତ ଏ ସଂସାର ଉଦ୍ଧାର ପାଇବେନି, ମୋ ପାଖକୁ ଏମାନେ ଆସିବେନି। ତେଣୁ ଭଗବାନ ଜୀବ ପ୍ରତି ବହୁତ କରୁଣା ପ୍ରଦର୍ଶନ କରିକି ସବୁ ଶିକ୍ଷା ଦେଇଛନ୍ତି। ଯେତେ ବୈଦିକ ଶାସ୍ତ୍ର ସବୁ ରଚନା କରାଯାଇଛି, ଜୀବ ପ୍ରତି କରୁଣା ପ୍ରଦର୍ଶନ କରିକି ନା, ଜୀବର ମଙ୍ଗଳ ଅଛି ନା ସମସ୍ତ ବୈଦିକ ଶାସ୍ତ୍ରରେ, ତେବେ ସେ ସମସ୍ତ ବୈଦିକ ଶାସ୍ତ୍ରର ସାର ବସ୍ତୁକୁ ଆମେ ଶ୍ରବଣ କରୁଛେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଶ୍ରୀମୁଖରୁ ଯାହା ଆସିଛନ୍ତି, ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକ ମହାପ୍ରଭୁଙ୍କର ଯେଉଁ ଅନବଦ୍ୟ ରଚନା, ଅନବଦ୍ୟ ଅବଦାନ ଜଗତ ପ୍ରତି, ଶିକ୍ଷାଷ୍ଟକ ଆଠଟା ଶ୍ଳୋକରେ ସମ୍ପୂର୍ଣ୍ଣ ଶିକ୍ଷା, ଜୀବମାନେ କେମିତି ଶୃଙ୍ଖଳିତ ହେବେ, କେମିତି ଭକ୍ତି ପଥରେ ସେମାନେ ସଜାଗ ହେବେ, ସତର୍କ ହେବେ, ଆଉ ପ୍ରେମ ପ୍ରାପ୍ତି କରିବେ। ତେବେ ସେ ପ୍ରସଙ୍ଗକ୍ରମେ ଆମେ ଯାହା ଶ୍ରବଣ କରୁଥିଲେ ତୃତୀୟ ଶ୍ଳୋକ ଆଲୋଚନା କରୁଛେ। ଏ ତୃତୀୟ ଶ୍ଳୋକ ହେଉଛି ଆଠଟା ଶ୍ଳୋକ ଭିତରେ ହେଉଛି ରତ୍ନ, କାରଣ ସାଧକମାନେ କିଭଳି ଶୃଙ୍ଖଳିତ ହେବେ, ଭଗବାନ କେତେବେଳେ ଡାକ ଶୁଣିବେ, ଭଗବାନ ଏଠି କହିଛନ୍ତି ଦେଖିବେ। ଭକ୍ତିବିନୋଦ ଠାକୁର କେତେ ସୁନ୍ଦର ସୁନ୍ଦର ସବୁ ଭଜନ ରଖିଛନ୍ତି ଆ ଉପରେ, ଏଇ ଶିକ୍ଷାଷ୍ଟମର ଏଇ ଶ୍ଳୋକର ଭଜନ ଦେଖିବେ ଶେଷରେ ଆମେ ଶୁଣିବା। ଏ ଶ୍ଳୋକ ସରିଲା ପରେ ସେ ଭଜନ ଆମେ ଶ୍ରବଣ କରିବା। ତେବେ ପ୍ରସଙ୍ଗରେ ଆମେ ଶୁଣୁଛେ ଏହି ଶ୍ଳୋକରେ ଚାରୋଟି ବିଷୟ ଅଛନ୍ତି, ତୃଣାଳ ପିଶୁନି ଚେନ, ତରରି ବର୍ଷହି ସୁନା, ଅମାନିନା ମାନ ଦେନ, କୀର୍ତ୍ତନୀୟ ସଦାହରି। ତେବେ ତିନୋଟି ବିଷୟ ଆମେ ଶ୍ରବଣ କରିଥିଲେ, ଚତୁର୍ଥ ବିଷୟ ମାନଦେନ, ମାନଦେନ କଥା ଆମେ କିଞ୍ଚିତ ଆଲୋଚନା କରିଥିଲେ, ଏବଂ ଝୁଲଣ ଯାତ୍ରା ଆଉ ଉତ୍ସବ ହେତୁ ଆମର କଥା ବିରାମ ଦିଆଯାଇଥିଲେ। ଏବେ ଝୁଲଣ ଯାତ୍ରା ସମାପନ ହୋଇଛନ୍ତି, ଭଗବାନ ବଳଦେବଙ୍କର ଆବିର୍ଭାବ ତିଥି ଆମେ ସମସ୍ତେ ପାଳନ କରିଛେ। ବର୍ତ୍ତମାନ ପୁଣି ଆମ ସୁଯୋଗ ମିଳିଛି କଥା କୀର୍ତ୍ତନ କରିବା ପାଇଁ। ଚତୁର୍ଥ ଶବ୍ଦ ମାନଦେନ, ଭକ୍ତିବିନୋଦ ଠାକୁର ତାଙ୍କର ସମ୍ବୋଧନ ଭାଷ୍ୟରେ ସେ କଥା କହୁଛନ୍ତି, ମାନ ଶବ୍ଦେନ ଯଥାଯୋଗ୍ୟଂ ସର୍ବେଷାଂ ମାନଦତ୍ତଂ ତସ୍ୟ ଚତୁର୍ଥ ଲକ୍ଷଣ। ମାନ ଶବ୍ଦେନ, ମାନ ଶବ୍ଦରେ ଆମେ ଆଲୋଚନା କରିଥିଲେ, କେବଳ କିଛି କିଛି ସୂଚନା ପାଇକି ଯିବା, ଯେଉଁ ଯେଉଁ ବିଷୟକୁ ଆମେ ଆଲୋଚନା କରିନଥିଲେ ସେ ବିଷୟକୁ ଶୁଣି ଶୁଣି ଯିବା, ଏବଂ ଯେଉଁ ବିଷୟ ଆଲୋଚନା କରିଥିଲେ ତାକୁ ସ୍ମରଣ କରିକି ଯିବା। ଆପଣ କେହି ଭାବିବେନି ଏଗୁଡ଼ା ସବୁ ରିପିଟ୍ କାହିଁକି କରାଯାଉଛି, ନାହିଁ, କଥାର ଏଇଟା ହେଉଛି ବିଧି, କଥା କୀର୍ତ୍ତନ ଏଇଟା ହେଉଛି ବିଧି, କଥା ପ୍ରସଙ୍ଗକୁ ଯିବା ପୂର୍ବରୁ ପୂର୍ବାଭାସ କିଛି ଆଲୋଚନା କରାଯାଏ, আলোচনা করি, কথা প্রসঙ্গ দেন, তেমন আমি সে বিষয়ে কিছু আলোচনা করছি এবং যে বিষয় আমি ছাড় দিয়েছি তার বিষয়ে আলোচনা করি। আমি মানসব্দেন যথাযোগ্যম সর্বেশাং মানদত্তম তস্য চতুর্থ লক্ষণম, চতুর্থ লক্ষণে ভগবান কহুছন্তি মানদেন, অন্যকু সম্মান দেওয়া, মান সম্মান দেওয়া, কিভাবে সম্মান দেওয়া, যথাযোগ্যম, যাহাকু যেমিতি সম্মান দেওয়া উচিত, যথাযোগ্যম। তাহলে প্রশ্ন আসছে, সংসারে কোন সমস্তে সম্মান পাইবা উচিত, পাইবা ব্যক্তিকে না, সমস্তে হি সম্মান পাইবা উচিত, সমস্ত সম্মান দেওয়া উচিত, কাহি কারণ প্রত্যেক মানুষ পাখে, প্রত্যেক জীব পাখে আমার নিশ্চিত ভালো গুণ কিছু না কিছু গোটে আছে। আমি যদি ভালো গুণ কু দেখা তাহলে সম্মান দেওয়া ইচ্ছা হব। আমি অলগা জীব কথা ছাড়ি, যেমন আমি সেদিন শুনলে না চাণিক পণ্ডিত কে গধকু বি সম্মান দিও, ভাগত তো কেছি বিশ্বজয় মানব সানব, সে কথা আমি শুনলে দণ্ডবত করিবে বহুমান্য করি, বহুমান্য করে সমস্ত দণ্ডবত করা কিন্তু মহাপ্রভু নিজে কিন্তু সার্বভৌমাচার্য ব্রাহ্মণাদি কুকুর চণ্ডাল অন্ত করি দণ্ডবত করিবে বহুমান্য করি, এই সে বৈষম ধর্ম সভার প্রণতি সেই ধর্মধ্বজি সার ইতে না হইতি, সে হচ্ছে ধর্মধ্বজি, সে হচ্ছে কপটি, সে ধর্ম নাহলে কেবল সে কপট আচরণ করছে, কপটতা আচরণ করছে, তেমনি সেই ধর্মধ্বজি যার ইথে না হিরতি, তেমনি সমস্ত প্রণাম করা কুযাচ্ছে। ভাগবতরে ভগবান শ্রীকৃষ্ণ উদ্ধবকে বিষয় কথা কে না, বিশ্বজয়স্ময়মানম সানম দৃশং গৃণং চ দৈহিকং প্রণমে দণ্ডবত ভূমৌ আসচন্দ্রাণ গোখরম, প্রণমে দণ্ডবত ভূমৌ, ভূমিরে খালি প্রণাম নেই দণ্ডবত করে প্রণাম করা কুহগলা, ভূমিরে দণ্ডবত করে প্রণাম করা কুযাই, তার মানে দেখুন ভগবান কে মান শব্দ না সর্বেশা সমস্ত যথাযোগ্য সম্মান দেব, সমস্ত যদি যথাযোগ্য সম্মান দেওয়া, মহাপুরের কথা কে ভগবান শ্রেষ্ঠ তো কে কুকুর বন্ধু প্রণাম করি, আন্ডাল গো খর, কুকুর গধ চণ্ডাল সমস্ত প্রণাম করা ভগবান কিন্তু একাদশ স্কন্ধে কিন্তু, কারণ প্রতি জীবর কিছু না কিছু ভালো গুণ আছে, আমি সারগ্রাহী হয়ে বলে আমি বুঝি পাওনি বা আমার সে দৃষ্টি নাই। সাধুগুরু কৃপার ভগবান প্রার্থনা কলে ভগবান আমি যদি প্রার্থনা করি সাধুগুরু কৃপার সে দৃষ্টিটা আসব, সে সময় আমি নিশ্চিত কিছু না কিছু আমি ভালো গুণ দেখিপার, প্রতি জীবর ভালো গুণ হি আছে, যেমন সাধারণত সমস্তে কুহতি দুর্যোধন বহুত বড় খারাপ লোক, দুর্যোধন জগৎবাসী সমস্তে ঘৃণা করছেন, আচ্ছা দুর্যোধন ভালো গুণ আছে কি না, দুর্যোধন বি ভালো গুণ আছে, দুর্যোধন কোন ভালো গুণ লা, দুর্যোধন হচ্ছেন বহুত ভালো কোন সেবা পরায়ণ, সে সেবা বহু সুন্দর সেবা করতে, সমস্ত ভালো গুণ আছে, দুর্যোধন কমিটি সেবা পরায়ণ লে, যেমন আপনার সমস্ত জানি দুর্যোধন দুর্বাসাকে প্রসন্ন করে, দুর্বাসাকে প্রসন্ন করা বহুত কষ্ট, দুর্বাসাকে দুর্বাস যদি কার অতিথি হয়ে যাবে সে ভয়ের অতিষ্ঠ হয়ে পড়তে, কিন্তু দুর্যোধন দুর্বাসাকে সন্তুষ্ট কলা ভাল ব্যক্তি লে সন্তুষ্ট করে, যদি চিত্তটা হচ্ছে তাঁর কলুষিত সেদিন দুর্বাসাকে সন্তুষ্ট করি উল্টা বর মাগিলে, দুর্বাস সন্তুষ্ট হলে কে কোণ বর অ মাগিনি, সে কে আপনার যদি বর দেওয়া চাহুন তাহলে যাতে পাণ্ড মানে বর্তমানে বনবাসের অনেক আপনার দশ হাজার শিষ্যকে সে নিয়ে তাঁর পাখে যাই অতিথি হয়ে পৌঁছান, অন্তর কলুষিত আছে, কিন্তু কে দুর্যোধন সেবা ভাব লা, মহাভারত যুদ্ধ সময় কথা হচ্ছে যেত সমস্ত আসছেন যুদ্ধপ্রাই শল্য যেত আসছেন, সে শল্যকে এইভাবে ট্রিটমেন্ট করি 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 করে আসছেন রাস্তায়, তাঁর সব উপযুক্ত রহবার ব্যবস্থা প্রসাদের ব্যবস্থা সব ব্যবস্থা করি করে আসলে, এবং যেত হস্তিনাপুরে পৌঁছলে সে সব দুর্যোধন তাকে এমনি কপট আচরণ করি সে বুঝে দেলে, কে দেখ সে মাদ্রীকর ভাই হবে না মামু হবে সম্বন্ধে, তেমনি দেখুন আপনার রাস্তায় আসলা বেড়ে আপনার আপনার সৈন্য সম্বন্ধ মানুষ আমি কত সুন্দর ব্যবস্থা করছু, তেমন আপনার আম পক্ষ যুদ্ধ করা পড়ব না, শল্য বি বদলিও কহা তাৎপর্য, ଦୁର୍ଯ୍ୟୋଧନ ସେବା ପରାୟଣ ଥିଲେ। ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ସମସ୍ତଙ୍କର କିଛି ନା କିଛି ଭଲ ଗୁଣ ଅଛି, ଆମେ ଭଲ ଗୁଣ ଦେଖିବା ଉଚିତ। ଭଲ ଗୁଣ ଦେଖିଲେ ଆମ ଅନ୍ତଃକରଣ ସେଭଳି ସେଇ ଗୁଣକୁ ଗ୍ରହଣ କରିବା ପାଇଁ ଇଚ୍ଛା ହେବ। ଯଦି ଖରାପ ଗୁଣକୁ ଦେଖିବା, ଦୋଷକୁ ଦେଖିବା, ଦୋଷ ବି ସବୁ ଜୀବର ଅଛି, ଦୋଷ ବି ସବୁ ଜୀବର ଅଛି। ଯେମିତି ଗୋଟେ ସାଧାରଣ କଥା ନିଅନ୍ତୁ, ଆମେ ନିଜକୁ ନିଜେ ବିଚାର କରନ୍ତୁ, ଆମର କ'ଣ ଭଲ ଗୁଣ ନାହିଁ, ନିଜର କ'ଣ କିଛି ଭଲ ଗୁଣ ନାହିଁ ଅଛି? ଆଚ୍ଛା, ନିଜର କ'ଣ କିଛି ଦୋଷ ନାହିଁ? ଦୋଷ ବି ଅଛି, ଭଲ ଗୁଣ କମ୍ ଥିବ, ଦୋଷ ବହୁତ ଥିବ, ଦୋଷ ବହୁତ ଥିବ ଅଛି। ତ ଆମର ଦୋଷକୁ ଯଦି କିଏ ଦେଖୁଛି, ଆମକୁ ଭଲ ଲାଗୁଛି ସେଠି ବିଚାର କରିବା ଉଚିତ। ଆମର ଦୋଷ ଯଦି କିଏ ଦେଖୁଛି କହୁଛି, ଆମକୁ ଭଲ ଲାଗୁନି। ଆମର ଭଲ ଗୁଣକୁ ଦେଖିଲେ ଆମକୁ ଭଲ ଲାଗୁଛି, ଆମ ଭଲ ଗୁଣ ଦେଖିଲେ, ଭଲ ଗୁଣ ଦେଖି ପ୍ରଶଂସା କଲେ ଆମକୁ ଭଲ ଲାଗୁଛି। ତାହେଲେ ଆମକୁ ଯଦି ଭଲ ଗୁଣ ଦେଖି ଭଲ ଲାଗୁଛି, ପ୍ରଶଂସା କଲେ ଭଲ ଲାଗୁଛି, ତାହେଲେ ପ୍ରତି ଜୀବ ପାଖରେ ସେ ଭଲ ଗୁଣ ଅଛି ନା? ଆମେ ସେ ଭଲ ଗୁଣକୁ ଦେଖିକି କାହିଁକି ସେ ଗୁଣ ଗ୍ରହଣ ନ କରିବା? ଭଲ ଗୁଣକୁ ଯଦି ଦେଖିପାରିବା, ତାହେଲେ ଆମେ ସବୁ ଜୀବଙ୍କୁ ପ୍ରଶଂସା କରିପାରିବା। ଇଏ ମାନୁଛି, ଇଏ ବହୁତ ଉଚ୍ଚ ସ୍ଥିତି, ଆମେ ସେ ସ୍ଥିତିକୁ ଯାଇନି ଆଉ ସମ୍ଭବ ବି ନୁହଁ। ନିଜ ପ୍ରୟାସରେ ସମ୍ଭବ ନୁହଁ, ସାଧୁଗୁରୁଙ୍କ କୃପାରେ ସମ୍ଭବ। ସବୁ ଜିନିଷ ସାଧୁଗୁରୁଙ୍କ କୃପାରେ ହିଁ ସମ୍ଭବ। ତେଣୁ ଆମେ ଏଇ ପଏଣ୍ଟରେ ଆଲୋଚନା କରୁଛେ, ସବୁ ଜୀବଙ୍କୁ ଯଥାଯୋଗ୍ୟ ସମ୍ମାନ କରିବା ପାଇଁ ମହାପ୍ରଭୁ କହିଲେ, ମାନ ଦେବ ପ୍ରତି ଜୀବଙ୍କୁ ଯଥାଯୋଗ୍ୟ। ସେଥିପାଇଁ କହିଲେ, ବ୍ରାହ୍ମଣାଦି କୁକୁର ଚଣ୍ଡାଳ ଅନ୍ତ କରି ଦଣ୍ଡବତ କରିବେ ଏକ ବହୁମାନ୍ୟ କରି। ସମସ୍ତଙ୍କ ଚାଣକ ପଣ୍ଡିତ ଗଧ କୁକୁର ସମସ୍ତଙ୍କ କଥା କହିଛନ୍ତି। ଆଚ୍ଛା, ଏଇଠି ଗୋଟେ ପ୍ରଶ୍ନ ଆସିବ, ଆଜି ମୁଁ ବସି ଚିନ୍ତା କରୁଥାଏ, ଆମେ ତ ପୂର୍ବରୁ ଶୁଣିଲେ କ'ଣ ଅମାନି ନା, ଅମାନି ହବ, ଅହଙ୍କାର ଶୂନ୍ୟ ହବ। ଆଚ୍ଛା, ଏଣେ କୁହାହେଲା କ'ଣ, ଏଇ ସେ ବୈଷ୍ଣବ ଧର୍ମ ସବାରେ ପ୍ରଣତି, ଇଏ ହେଲା ବୈଷ୍ଣବ ଧର୍ମ, ସମସ୍ତଙ୍କୁ ପ୍ରଣାମ କରିବ। ସନ୍ଧ୍ୟା ସମୟରେ ଆଜି ମୋର ପ୍ରଶ୍ନ ଆସିଲା ମନକୁ, ସନ୍ଧ୍ୟା ସମୟରେ ପଢ଼ୁଥିଲି, ପ୍ରଶ୍ନ ଆସିଲା ମନକୁ, ଯେତେ କେଉଁଠି ଶାସ୍ତ୍ରରେ ଲେଖା ହେଇନି, କେଉଁ ମନକୁ ଭାବନାଟା ବୋଧେ ପ୍ରମ୍ପଟିଂ କରାଇଲେ। ଆଚ୍ଛା, ଆମେ ଯଦି ସମସ୍ତଙ୍କୁ ଏଭଳି ପ୍ରଣାମ କରିବା, ବହୁମାନ୍ୟ କରି ଯଦି ପ୍ରଣାମ କରିବା, ତାହେଲେ ଏଇଟା ଯିଏ ଶୁଣିଲା ସିଏ ମଧ୍ୟ ଆମକୁ ସେଭଳି ପ୍ରଣାମ କରିବ କି ନାହିଁ? ଆମେ ଯଦି କହୁଛେ ବହୁମାନ୍ୟ କରି ପ୍ରଣାମ କରିବା ସମସ୍ତେ ସମସ୍ତଙ୍କୁ, ତାହେଲେ ଆମକୁ ମଧ୍ୟ ସେଭଳି 50 ଲୋକ ପ୍ରଣାମ କରିବେ ବହୁମାନ୍ୟ କରିକି? ତାହେଲେ ବହୁତ ବଡ଼ ସମସ୍ୟା ହେବ। ଆମକୁ ଯେତେବେଳେ ବହୁତ ଲୋକ ପ୍ରଶଂସା କରିବେ, ପ୍ରଶଂସା କରିକି ଯଦି ବହୁମାନ୍ୟ କରି ଯଦି ପ୍ରଣାମ କରିବେ, ତାହେଲେ ତ ପୁଣି ତ ପୂର୍ବ ଅବସ୍ଥା ଆସିଯିବ, ଅଭିମାନ ଅହଙ୍କାର ତ ଆସିଯିବ, ଆରେ ମୋତେ ଏତେ ଲୋକ କ'ଣ ପ୍ରଣାମ କଲେଣି, ଏତେ ଲୋକ ପ୍ରଶଂସା କଲେଣି, ଅହଙ୍କାର ଆସିଯିବ, ତାହେଲେ ସେଇଟା କ'ଣ କରାଯିବ, କ'ଣ କରାଯିବ କହିଲେ? ଏ ପ୍ରଶ୍ନ ମୋ ମନରେ ଆସିଲା ହଠାତ୍, ବହୁମାନ୍ୟ କରି ଏଇଟା ହେଉଛି ବୈଷ୍ଣବ ଧର୍ମ, ଏଇଟା ଏ ହେଉଛି ବୈଷ୍ଣବ ଧର୍ମ, ସଭାରେ ପ୍ରଣନ୍ତି, ସମସ୍ତଙ୍କୁ ପ୍ରଣାମ କରିବ। ତାହେଲେ ଯିଏ ବୈଷ୍ଣବ ହେଇଛି ସିଏ ତ ଆଉ ଜଣେ ବୈଷ୍ଣବକୁ ସେଭଳି ପ୍ରଣାମ କରିବ, ତାହେଲେ ତ ବୈଷ୍ଣବମାନଙ୍କୁ ତ ଅଭିମାନ ଆସିଯିବ ନା, ଅହଙ୍କାର ଆସିଯିବ, ଆମେ ବଡ଼ ବୋଲି ଶ୍ରେଷ୍ଠ ବୋଲି ବିଚାର ଆସିବ, ତାହେଲେ ସେଠି କ'ଣ କରାଯିବ? ତାହେଲେ ତ ମାନଧର ଶବ୍ଦ ଆଉ ମାନେ ଅମାନିନା ମାନନୀ ତ ହେବନି ବିଲକୁଲ, ସେଟା କରିବ କ'ଣ, କ'ଣ ତାର ସମାଧାନ କହିଲେ ଦେଖି, କ'ଣ କ'ଣ ତାର ସମାଧାନ? ଆମେ ଯଦି ଏଟା ଶୁଣୁଛେ ଏଟା ବୈଷ୍ଣବ ଧର୍ମ, ତାହେଲେ ଆମେ ତ ନିଜକୁ ବୈଷ୍ଣବ ଦାବି କରୁଛେ ନା, ଆମେ ମଧ୍ୟ ପ୍ରଣାମ କରିବେ ଏଭଳି ଲୋକ, ଆମେ ଯଦି ପ୍ରଣାମ ନେଇଗଲେ ତାହେଲେ ତ ସମସ୍ୟା ହେଲା, ଅହଙ୍କାର ହେଇଯିବା, କ'ଣ ସେ ଅନନ୍ତ କ'ଣ କହୁଛନ୍ତି ସନ୍ତୁଷ୍ଟ ମାନ? ତେଣୁ ଆମକୁ ଯଦି କେହି ସମ୍ମାନ କରୁଛନ୍ତି, ପ୍ରଶଂସା କରୁଛନ୍ତି, ପ୍ରଣାମ କରୁଛନ୍ତି, ତାହେଲେ ସେ ପ୍ରଣାମର ପ୍ରକୃତରେ ହକଦାର ଆମେ ନୁହଁ, ଆମେ ସେଇ ପ୍ରଣାମ ପାଇବା ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁ। କାହିଁକି ବିଚାର କରୁନାହାନ୍ତି, ଆମକୁ ଜଣେ ପ୍ରଣାମ କରୁଛନ୍ତି କାହିଁକି? ତିଳକଟା ହେଇଛି, ତୁଳସୀ ମାଳି ଧାରଣ କରିଛେ, କଣ୍ଠିମାଳା ଧାରଣ କରିଛେ, ବୈଷ୍ଣବ ବେଶଟା ଧରିଛେ ବୋଲି ପ୍ରଣାମ କରୁଛନ୍ତି ନା? ବୈଷ୍ଣବ ବେଶଟା ଓହ୍ଲେଇକି ଠିଆ ହେଲେ ଦେଖିବା କିଏ ପ୍ରଣାମ କରିବ? ବୈଷ୍ଣବ ବେଶ ଓହ୍ଲେଇ ଦେଲା ପରେ କେହି ପଚାରିବେନି କାହିଁକି, ଆମେ ସାଧାରଣ ବ୍ୟକ୍ତି ହେଇଗଲେ ନା, ସାଧାରଣ ବ୍ୟକ୍ତି କିଏ କାହାକୁ କାହିଁ ପ୍ରଣାମ କରିବ? ତାମାନେ ବୈଷ୍ଣବ କିଏ କେତେ ଉଚ୍ଚ ସ୍ଥିତିରେ? ଆଚ୍ଛା, ଆମେ କ'ଣ ପ୍ରକୃତରେ ସେ ସ୍ଥିତିରେ ଅଛେ କି? ଆମେ କହିଲୁ ନାମଧାରୀ ବୈଷ୍ଣବ ହେଇଛେ ନା, ଆମକୁ ଜଣେ ପ୍ରଣାମ କରୁଛି, କିନ୍ତୁ ଆମେ ଭାବୁଛେ ଆମ ଛାତି ସେଠି କ'ଣ ପୁରା କୁଣ୍ଡେମୁଟ ହେଇଯାଉଛି, ଆମେ ନାମଧାରୀ, ପ୍ରକୃତରେ ଆମର ସେ ଯୋଗ୍ୟତା ନାହିଁ, ତେଣୁ ସେଟା କ'ଣ କରିବା? ସେଟାକୁ ଆମେ ବିଚାର କରିବା ଉଚିତ ନୁହେଁ, ସେଟା ଆମେ ତାର ହକଦାର। ଇଏ କେବଳ ସାଧୁଗୁରୁଙ୍କ କୃପା, ତେଣୁ ଏ ପ୍ରଣାମର ଅଧିକାରୀ ହେଉଛନ୍ତି ସେମାନେ, ତେଣୁ ଆମେ ସେଟା ରଖିବା ଉଚିତ ନୁହଁ, ସେ ଗୋଟିଏଙ୍କୁ ଅର୍ପଣ କରିଦେବା ଉଚିତ। ହେ ଗୋଟିଏ ଆପଣ ଏ ପ୍ରଣାମ ଗ୍ରହଣ କରନ୍ତୁ, ମୋର ଯୋଗ୍ୟତା ନାହିଁ। ଯଦି ଶ୍ରୀ ସନ୍ଥ ଗୌରବନ୍ଦ ଗୋସ୍ୱାମୀ ଗୁରୁ ମହାରାଜ କୁହନ୍ତି, ଆମର ଆମ ପରମ୍ପରାଟା ସେୟା ନା, ତେଣୁ ଏଇ ସେ ବୈଷ୍ଣବ ଧର୍ମ ସଭାରେ ପ୍ରଣତି, ସେଇ ଧର୍ମ ଧ୍ୱଜି ଯାହାର ଇଥେ ନାହିଁ ମତି, ସେ ହେଉଛି ଧର୍ମ ଧ୍ୱଜି ଯାହାର ଏଥିରେ ମତି ନାହିଁ, ଏଥିରେ ଯାହାର ରତି ନାହିଁ, ନଚେତ ଅଭିମାନ ଆସିବ। ଆଚ୍ଛା ଯଦି ଅଭିମାନ ଆସିଗଲା, ପୁଣି ଅଭିମାନ ଆସିଗଲା ମାନେ ବୈଷ୍ଣବ ହେଇକି ରହିଲେ କି? ଯଦି ଅହଙ୍କାର ଆସିଗଲା, ଅହଙ୍କାର ଆସିଲେ ସେଟା କେଉଁ ସ୍ଥିତି? ଅହଙ୍କାର ଆସିଲେ ପୁଣି ଭଗବାନଙ୍କଠୁ ଆମେ ଦୂରେଇ ଗଲେ। ମତେ ଏତେ ଲୋକ ପ୍ରଣାମ କରୁଛନ୍ତି, ଏତେ ଲୋକ ମତେ ଶ୍ରେଷ୍ଠ ବୋଲି କହୁଛନ୍ତି, ଯଦି ଏଇ ବିଚାରଟା ଆସିଗଲା, ଅହଙ୍କାର ଆସିଗଲା, ଅହଙ୍କାର ଆସିଲେ ସେଟା କେଉଁ ଭାବନା? ଭଗବାନ ତ ଗୀତାରେ କହିଛନ୍ତି ଷୋଡ଼ଶ ଅଧ୍ୟାୟରେ, ଦମ୍ଭ ଦର୍ପ ଅଭିମାନ କ୍ରୋଧ ପାରୁଷମୟ ବଛ ଅଜ୍ଞାନ ଅର୍ଥ ସମ୍ପଦ ମହାସୁରୀ, ଦମ୍ଭ ଦର୍ପ ପୁଣି ଆସିଗଲା ନା। ତେଣୁ ବୈଷ୍ଣମାନଙ୍କୁ ପ୍ରଣାମ ଆମେ କରିବା, ଆମକୁ ଯଦି କିଏ ପ୍ରଣାମ କରୁଛି ତାହେଲେ ଆମେ ତାର ହକଦାର ନୁହଁ। ଏ ହକଦାର ହେଉଛନ୍ତି ଭଗବାନ, ସାଧୁ ଗୁରୁ, ତାଙ୍କ ଯୋଗୁଁ ଆମକୁ ପ୍ରଣାମ ମିଳୁଛି। ତାଙ୍କ ତାଙ୍କ କ'ଣ ବୈଷ୍ଣବ ବେଶଟା ଧାରଣ କରିଛେ ନା, ବିଷ୍ଣୁ ଭକ୍ତ, ଭଗବାନଙ୍କର ଭକ୍ତ, ସାଧୁଙ୍କ ଆଶ୍ରିତ, ଏ ବେଶଟା ଧାରଣ କରିଛୁ ବୋଲି ଆମକୁ ପ୍ରଣାମ କରୁଛେ ନା। ତେଣୁ ମାନ ଶବ୍ଦ ନାମ ଏଇ ପଏଣ୍ଟରେ ଶୁଣିଲେ, ସର୍ବାଙ୍ଗ ଜୀବ ସବୁ ଜୀବକୁ ଆମେ ପ୍ରଣାମ କରିବା ଉଚିତ। କିଭଳି ଭକ୍ତି ଠାକୁର ସେ କଥା କହିଲେ, ସର୍ବାଙ୍ଗ ଜୀବନ କୃଷ୍ଣଦାସନ ଜ୍ଞାନତା କମ ବି ନ ଦୁଇଶତି ପ୍ରତି ଦୁଇଶତି ବା, ସବୁ ଜୀବଙ୍କୁ କୃଷ୍ଣଦାସ ବିଚାର କରିକି କାହାକୁ ଦେଶ କରିବା ଉଚିତ ନୁହଁ, କାହାକୁ ଦେଶ କରିବନି, କାହାକୁ ପ୍ରତି ଦେଶ କରିବନି। ଆମ ସହିତ ଅହଙ୍କାର ଆସିବ, ଅହଙ୍କାର ଆସିଲେ ଆମେ ଏଇ ପଏଣ୍ଟ ଶୁଣିଥିଲେ, ଅହଙ୍କାର ଆସିଲେ କ'ଣ ହେବ? ଅହଙ୍କାର ଆସିଲେ ଭଗବାନଙ୍କୁ ଆମେ ପୁଣି ଦୂରେଇ ଯିବା, ଭଗବାନଙ୍କୁ ଦର୍ଶନ କରିବା ବଡ଼ କଥା ନାହିଁ। ଦୁର୍ଯ୍ୟୋଧନ କ'ଣ ଭଗବାନଙ୍କୁ ଦର୍ଶନ କରିନଥିଲେ କି? ଦୁର୍ଯ୍ୟୋଧନ ଭଗବାନଙ୍କୁ ଦର୍ଶନ କରିଥିଲେ, ବଳରାମଙ୍କୁ ଗୁରୁ କରିଥିଲେ, ସବୁ କିଛି କରିଥିଲେ, କିନ୍ତୁ କ'ଣ କଲ୍ୟାଣ ହେଲା କହୁନାହାନ୍ତି? କଲ୍ୟାଣ ହେଲାନି, କାହିଁକି? ଅହଙ୍କାର ଅଛି ନା, ଅହଙ୍କାର ଯୋଗୁଁ ତାଙ୍କର କିଛି କଲ୍ୟାଣ ହେଲାନି। ତେଣୁ ଅହଙ୍କାର ଯଦି ରହିଲା ତାହେଲେ ଉଦ୍ଧାର ପାଇବା ବହୁତ କଷ୍ଟ, ଉଦ୍ଧାର ପାଇବା ତ ଛାଡ଼ି ଦିଅନ୍ତୁ, ପରିବର୍ତ୍ତନ ହେବା ବହୁତ କଷ୍ଟ, ହୃଦୟ ବି ପରିବର୍ତ୍ତନ ହେବନି, ଆମ ହୃଦୟ ପରିବର୍ତ୍ତନ ହେଉନି ଏଥିପାଇଁ ଅହଙ୍କାର ରହିଛି, ଆମେ ଭାବୁଛେ ନିଜକୁ ଶ୍ରେଷ୍ଠ। ତେଣୁ ପ୍ରତି ଜୀବକୁ କିଭଳି ଦେଖିବେ ନା, ସର୍ବାନ୍ ଜୀବନ କୃଷ୍ଣ ଦାସନ ଜ୍ଞାନ କମ ବି ନ ଦୁଇଶତି ପ୍ରତି ଦୁଇଶତି ବା, ସବୁ ଜୀବକୁ କାହାକୁ ବି ଇତର ଦୃଷ୍ଟି ଦେଖିବା ଉଚିତ ନୁହଁ, ଏଇ କଥାରେ ଆମର କଥା ବିଶ୍ରାମ ଦିଆଯାଇଥିଲେ। ସବୁ ଜୀବଙ୍କୁ ଭଗବାନଙ୍କର କ'ଣ ଦାସ ଦେଖିବେ, କିଭଳି ସମସ୍ତ ସବୁ ଜୀବ ହେଉଛନ୍ତି ଭଗବାନଙ୍କର ମନ୍ଦିର ତୁଲ୍ୟ, କାରଣ ଭଗବାନ ତା ଭିତରେ ରହିଛନ୍ତି ନା। ତେଣୁ କୌଣସି ଜୀବକୁ ଦେଶ କରିବେନି। ଏହା ଉପରେ କେତେ ଶ୍ଲୋକ ଅଛି, କେତେ ଶାସ୍ତ୍ରର ଅଛି ଦେଖନ୍ତୁ, ଖାଲି ଗୀତା ଭାଗ ତମେ ଶୁଣିଲେ ଆପଣ ଆସିଯିବି, କେତେ ଶ୍ଲୋକ ଅଛି ଏହା ଉପରେ, କୌଣସି ଜୀବକୁ ଦେଶ କରିବେନି। ମହାପ୍ରଭୁ କହିଲେ ନା, ମହାପ୍ରଭୁ ଯେଉଁ କହିଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ସାର ବସ୍ତୁ କହିଛନ୍ତି ନା, ତେଣୁ ଅଲଗା ଶାସ୍ତ୍ରମାନଙ୍କ ସେଇଟା ଅଛି ନା, ଗୀତାରେ ଅଛି, ଭାଗବତମରେ ଅଛି, ବହୁତ ଶାସ୍ତ୍ର ସେ ସବୁ ରହିଛି। ଆମେ ତ କେବଳ ଗୀତା ଭାଗବତମର ଆଲୋଚନା କରୁଛେ, ଅଲଗା ଶାସ୍ତ୍ର ଆମେ ପଢିବା ପାଇଁ ସମୟ ନାହିଁ। ଦେଖି ଏଇ ଯେଉଁ ମାନଦେନ, କୌଣସି ଜୀବକୁ ଯାହା ଭକ୍ତି ଠାକୁର କହିଲେ, କୌଣସି ଜୀବକୁ ଦେଶ କରିବନି, କୌଣସି ଜୀବକୁ କଷ୍ଟ ଦେବନି, କୌଣସି ଜୀବକୁ ପ୍ରତିଦେଶ କରିବନି, ଏଇଟା ବହୁତ ଜାଗାରେ ଅଛି। ଦେଖନ୍ତୁ କେତେଟା ଉଦାହରଣ ଆପଣ ଶୁଣନ୍ତୁ, ଗୀତାରେ କେଉଁଠି କହିଛନ୍ତି? ଗୀତାରେ ତ ବହୁତ ଜାଗାରେ କହିଛନ୍ତି, ଭଗବତ ଗୀତାରେ ବହୁତ ସ୍ଥାନରେ ଅଛି। ଗୋଟିଏ ଶ୍ଳୋକ ତ୍ରୟୋଦଶ ଅଧ୍ୟାୟ ଭଗବାନ କହିଛନ୍ତି, ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରଂ ବିନଶ୍ୟତ ସ୍ୱବିନଶ୍ୟନ୍ତଂ ଯାହା ପଶ୍ୟତି ସହ ପଶ୍ୟତି। ତ୍ରୟୋଦଶ ଅଧ୍ୟାୟ 28 ନମ୍ବର ଶ୍ଳୋକ, ଯାହା ପଶ୍ୟତି ସହ ପଶ୍ୟତି, ଯିଏ ଦେଖେ ସିଏ ହିଁ ଦେଖେ, ଯିଏ ଭଳି ଦେଖିପାରେ, କ'ଣ ଦେଖିପାରେ? ସବୁ ଜୀବ ଭିତରେ ଭଗବାନ ଅଛନ୍ତି। ଦେଖୁନାହାନ୍ତି ଭଗବତ ଗୀତାରେ ଭଗବାନ ନିଜେ କହୁଛନ୍ତି, ସିଏ ହେଉଛି ପ୍ରକୃତରେ ଦୃଷ୍ଟିବାନ, କ'ଣ ଦୃଷ୍ଟି ଥିବା ବ୍ୟକ୍ତି, ଯାହା ପଶ୍ୟତି ସହ ପଶ୍ୟତି ସମଂ ସର୍ବେଷୁ ଭୂତେଷୁ ତିଷ୍ଠନ୍ତଂ ପରମେଶ୍ୱରଂ। ପରମାତ୍ମା ବା ଭଗବାନ ଅଂଶ ଜୀବାତ୍ମା ସହିତ ପରମାତ୍ମା ସବୁ ଶରୀରରେ ବିଦ୍ୟମାନ, କ୍ଷେତ୍ର କ୍ଷେତ୍ର ଯୋଗ ବିବାହ ଯୋଗ ସେ ଦେଖି ତେଣୁ ସେ ବୁଝିପାରେ ଯେ ଜୀବାତ୍ମା ପରମାତ୍ମା ନିତ୍ୟ ଅଛନ୍ତି, କେହି ବିନାଶ ହୁଅନ୍ତି ନା। ତେଣୁ ଜୀବାତ୍ମା ଯେତେବେଳେ ପାଖରେ ପରମାତ୍ମା ରହିଛନ୍ତି ନା, ତାହେଲେ ପ୍ରତି ଜୀବ ହୃଦୟରେ ପରମାତ୍ମା ରହିଲେ କି ନାହିଁ? ତାହେଲେ ପ୍ରତି ଜୀବ ହୃଦୟରେ ଯଦି ପରମାତ୍ମା ରହିଲେ, ତାହେଲେ ସେଟା କଣ ହେଲା? ମନ୍ଦିର ହେଲା ନା। ତେଣୁ ମନ୍ଦିରକୁ କେହି କଣ ଘୃଣା କରେ, ନିନ୍ଦା କରେ? ଅଲଗା ବ୍ୟକ୍ତି କଣ କରିପାରନ୍ତି? ବୈଷ୍ଣବ କେବେ ନିନ୍ଦା କରିବ କି ମନ୍ଦିରକୁ, ଘୃଣା କରିବ କି? ଆମେ ସେଦିନ ଶୁଣିଥିଲେ ନା, ମନ୍ଦିର ଭଗ୍ନ ହଉ, ଅପରିଷ୍କାର ହଉ, ଅପରିଚ୍ଛିନ୍ନ ହଉ, ସଂସ୍କାର ବିହୀନ ହଉ, ଯାହା ହେଲେ ମଧ୍ୟ ଭକ୍ତ ଦୃଷ୍ଟି ହେଉଛି କଣ ସମ୍ମାନସ୍ପଦ। ସେଭଳି ପ୍ରତି ଜୀବ ହଉଛନ୍ତି ଭଗବାନଙ୍କର ଦାସ, ସମସ୍ତେ ହେଲେ ଭଗବାନଙ୍କ ସନ୍ତାନ। ତେଣୁ କୌଣସି ଜୀବକୁ ଦ୍ୱେଷ କରିବେ, ଯିଏ ଏଭଳି ଦେଖିପାରେ ସିଏ ହଉଛି ପ୍ରକୃତ ଦୃଷ୍ଟିମାନ ବ୍ୟକ୍ତି, ତାର ଦୃଷ୍ଟି ଅଛି। ତାର ଅର୍ଥ ସେୟା ନୁହଁ କି? ସେ ଅର୍ଥଟା ଦେଖୁନା, ତା ଅର୍ଥ ସେୟା ଯହ ପଶ୍ୟତି ସ ପଶ୍ୟତି। ଏଭଳି ଗୀତାରେ ବହୁତ ଶ୍ଳୋକ ଅଛି। ଆଚ୍ଛା, ଯଦି ଆମେ ସେଭଳି ଦେଖିବା ଜୀବମାନଙ୍କୁ, ଭଗବାନ କଣ କହୁଛନ୍ତି? ମାନ ଦେନ। ଭକ୍ତି ଠାକୁର କହିଲେ ସବୁ ଜୀବଙ୍କୁ ସର୍ବେଶାଂ କୃଷ୍ଣ ଦାସାନ ଜ୍ଞାନତା। ଏଟା ଭକ୍ତିର ବି ଅଙ୍ଗ, ଇଏ ହେଲା ପ୍ରକୃତ ଦୃଷ୍ଟି ଥିବା ବ୍ୟକ୍ତିର ଲକ୍ଷଣ। ପୁଣି ଦ୍ୱିତୀୟ ସିଦ୍ଧାନ୍ତ ହେଉଛି ଏଇଟା ହେଉଛି ଭକ୍ତିର ବି ଅଙ୍ଗ, ପ୍ରତି ଜୀବକୁ ସମ୍ମାନ ଦେବା, ପ୍ରତି ଜୀବ ହୃଦୟରେ ଭଗବାନଙ୍କର ଅବସ୍ଥାନକୁ ଦେଖିବା, ପ୍ରତି ଜୀବକୁ ଦୟା କରିବା, ଏଇଟା ଭକ୍ତିର ଅଙ୍ଗ। ପ୍ରମାଣ କ'ଣ? ପ୍ରମାଣ ଶୁଣନ୍ତୁ, ଭଗବାନ ନିଜେ ହିଁ କହିଛନ୍ତି ତୃତୀୟ ସ୍କନ୍ଦ ଭାଗବତମ 29:16 ଶ୍ଳୋକ ଦେଖିବେ, 3:29 ଭଗବାନ ସେଠି କହିଛନ୍ତି ପ୍ରତି ଜୀବକୁ ଦୟା କରିବେ, କାହାକୁ ଘୃଣା କରିବେନି। କମ୍ ଅପି 200 କହିଲେ ନା ଭକ୍ତି ଠାକୁର, କମ୍ ଅପି 9 ପ୍ରତି 200 ବା। ଆଚ୍ଛା, ଭଗବାନ ତୃତୀୟ ସ୍କନ୍ଦରେ କଣ କହୁଛନ୍ତି? ଭକ୍ତିର ଅଙ୍ଗ, ଭକ୍ତିର ସବୁ କଣ କଣ ଅଙ୍ଗ, ସେ ଅଙ୍ଗ ଭିତରେ ଏଇଟା ଗୋଟେ ଅଛି, ମଧ୍ୟ ଦର୍ଶନ ସ୍ପର୍ଶ ପୂଜା ସ୍ତୁତି ଅଭିବନ୍ଦନ ଭୂତେଷୁ ମଦ୍ଭାବନୟା ସତ୍ୟେନ ସଂଗମେନ ଚ। ଏଇଟା ବହୁତ ଅଙ୍ଗ ରହିଛି, ଭଗବାନଙ୍କର ବିଗ୍ରହଙ୍କୁ ଦର୍ଶନ କରିବା, ସ୍ପର୍ଶ କରିବା, ପୂଜା କରିବା, ଅଭିବନ୍ଦନ କରିବା, ଅଭିବନ୍ଦନ ପ୍ରଣାମ କରିବା, ପ୍ରଣାମ କରିବା, ଦର୍ଶନ କରିବା, ପୂଜା କରିବା, ସ୍ତୁତି କରିବା, ଏସବୁ ଭକ୍ତିର ଅଙ୍ଗ, ଏସବୁ ଭକ୍ତି। ପୁଣି ଗୁଡ଼ାକ କେମିତି କରିବେ? ନିତ୍ୟ ସହ, ପୂର୍ବରୁ ଶ୍ଳୋକ ଅଛି ନିତ୍ୟ ସହ, ନିତ୍ୟ ପ୍ରତିଦିନ ଏସବୁ କାର୍ଯ୍ୟ କରିବା ଉଚିତ, ଏ ହେଉଛି ଭକ୍ତି। ତ ସେଇଠି ରହିଛି କ'ଣ? ତାପରେ କହିଛନ୍ତି ଭୂତେଷୁ ମଦ୍ଭାବନୟା, ଭୂତେଷୁ ମଦ୍ଭାବନୟା, ସବୁ ଜୀବ କଠି କ'ଣ ମୋର ଅବସ୍ଥିତି ଦେଖିବ, ମୋ ଭଳି ମଦ୍ଭାବନୟା, ମୋ ଭଳି ସବୁ ଜୀବକୁ ଦେଖିବ। ତାହେଲେ ଭଗବାନ ଅଛନ୍ତି ବୋଲି ଯଦି ଆମେ ଦେଖିପାରିଲେ କୌଣସି ଜୀବକୁ ଦେଶ କରିବା କରିବା, ଆମର ସେ ଦୃଷ୍ଟି ଆସିନି, ନିଜ ପ୍ରୟାସରେ ବି ଆସିବନି। କେବଳ ଶୁଣି 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 ସେଭଳି ଲାଳସା ଯେତେବେଳେ ଆସିବ, ସେଭଳି ଯେତେବେଳେ ବ୍ୟାକୁଳିତ ହେଇକି ନାମ କରିବା, ସାଧୁଗୁରୁଙ୍କ ପାଖରେ ପ୍ରାର୍ଥନା କରିବା, ସାଧୁଗୁରୁଙ୍କ କୃପାରୁ ସେ ଦୃଷ୍ଟିଟା ଆସିବ ନା ସେଟା ଆସିବ? ଆମର ବହୁତ କଷ୍ଟ, ଏଇଟା ମାୟା ଜଗତରେ ଆମେ ରହିଛେ, ଏ ଗୋଟେ ଆବରଣ ରହିଛି ଆମ ଉପରେ, କେତେ ଆବରଣ ଦ୍ୱାରା ଆମେ ଆଚ୍ଛାଦିତ ହେଇକି ରହିଛେ ଦେଖୁନା। ମାୟାର ଆବରଣ ରହିଲା, 3 ଗୁଣ ଭିତରେ ବାନ୍ଧି ହେଇଛେ, ଏଭଳି ପରିସ୍ଥିତିରେ ଆମେ ବନ୍ଧନ ଅବସ୍ଥାରେ ପଡ଼ିକି ଏଇ ଦିବ୍ୟ ସ୍ଥିତି ଆମ ପାଖରେ ଆସିବ? ସମ୍ଭବ? ସମ୍ଭବ ନାହିଁ। ସେଥିପାଇଁ ସାଧୁଗୁରୁଙ୍କ କୃପାରେ ଏଇଟା ସମ୍ଭବ, ଶ୍ରବଣ କଲେ, ବାରମ୍ବାର ଶ୍ରବଣ କଲେ ସେଇ ଜିନିଷଟା ବୁଝିପାରିବା। ଆରେ ଏଇ ସ୍ଥିତିରେ ଭଗବାନ ନିଜର ହୁଅନ୍ତି, ଏଇ ସ୍ଥିତିରେ ଭଗବାନ ନିଜର କରିନିଅନ୍ତି ଜୀବକୁ, ତେଣୁ ଆମକୁ ସେଭଳି ହେବା ଉଚିତ। ସେତେବେଳେ ଲାଳସନା ଜନ୍ମିବ, ସେତେବେଳେ ଭଜନ କଲେ ଭଗବାନ ପାଖରେ ଏଭଳି ପ୍ରାର୍ଥନାରେ ଆସିବ। ଏଠି କହିଲେ ଭୂତେଶ୍ୱ ମଦ୍ ଭାବନା, ମୋ ଭାବନାରେ ଭଗବାନ ଏଇଭଳି, ଇଏ ହେଉଛି ନିତ୍ୟ କ'ଣ ଭକ୍ତିର ଅଙ୍ଗ, ନିତ୍ୟ ଏଭଳି କରିବେ। ଆଚ୍ଛା, ଆଉ କେଉଁଠି ପ୍ରମାଣ ଅଛି? ପ୍ରହ୍ଲାଦ ମହାରାଜ କହିଛନ୍ତି, ପ୍ରହ୍ଲାଦ ମହାରାଜ କହିଛନ୍ତି 7:16 7:16 ପ୍ରହ୍ଲାଦ ମହାରାଜ କ'ଣ କହୁଛନ୍ତି ଦେଖନ୍ତୁ, ନହି ଅଚ୍ୟୁତ ପ୍ରଣୟତ ବହୁଆୟା ସସୁରାତ୍ମଜା ଆତ୍ମତତ୍ ସର୍ବଭୂତାନାଂ ସିଦ୍ଧ ତତ୍ ଇହ ସର୍ବତଃ। ନହି ଅଚ୍ୟୁତ ପ୍ରଣୟତ, ଅଚ୍ୟୁତ ପ୍ରସନ୍ନ ହୁଅନ୍ତି କେଉଁଥିରେ? ବହୁ ଆୟାସ, ବହୁତ ପୂଜା ଅର୍ଚ୍ଚନା, ବହୁତ କିଛି ଆରମ୍ଭ କରିବା, ତାଦ୍ୱାରା ଅଚ୍ୟୁତ ପ୍ରସନ୍ନ ହୁଅନ୍ତି ନା? ତାହେଲେ ପ୍ରଶ୍ନ ଆସିବାରେ ଆମେ ତ ଇସ୍କନରେ କେତେ ବଡ ଆୟୋଜନ ସବୁ କରୁଛେ, ଆଡମ୍ବର କରୁଛେ, ପୂଜା ଅର୍ଚ୍ଚନା କରୁଛେ ନା, ଏଇଟା ତ ଶୁଦ୍ଧ ଭକ୍ତିର ଅଙ୍ଗ ହଉଛି। ଇସ୍କନରେ ପ୍ରଭୁବାଦ ଯେଉଁ କରିଛନ୍ତି, ଆମର ଯେଉଁ ସବୁ ଆଡ଼ମ୍ବରପୂର୍ଣ୍ଣ ସବୁ କ'ଣ ଉତ୍ସବ ପାଳନ କରାଯାଉଛି, ଏଇଟା କ'ଣ ଲୋକ ଦେଖାଣିବା ପାଇଁ ହେଉଛି କି? ଲୋକ ଦେଖାଣିବା ପାଇଁ ନୁହଁ, ଏଇଟା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ, ଏଇଟା ଭଗବାନଙ୍କର ପ୍ରୀତ୍ୟର୍ଥ ହେଉଛି। ଆମର ଯେତେ ସବୁ ଉତ୍ସବ ଚାଲିଛି, ଯାହାକି ଗୋଟେ ଆଡ଼ମ୍ବର ସହିତ କରାଯାଉଛି, କାହିଁକି ଭଗବାନଙ୍କର ପ୍ରୀତ୍ୟର୍ଥ ନା। କିନ୍ତୁ ସାଧାରଣତଃ ଯଦି ଜଣେ ଲୋକ ଦେଖାଣିଆ ହେବ ଯଦି କରିବ, ତାହେଲେ ଭଗବାନ ସେଥିରେ ପ୍ରସନ୍ନ ହୁଅନ୍ତିନି। ପ୍ରହ୍ଲାଦ ମହାରାଜ କହୁଛନ୍ତି, ଏପରେ ସବୁ ଟୀକା ବହୁତ ସୁନ୍ଦର ଅଛି। ନ ହି ଅଚ୍ୟୁତ ପ୍ରଣୟତ ବହୁ ଆୟାସ ଅସୁରାତ୍ମଜା। ଏ ଅସୁର ବାଳକ କ'ଣ ଅଚ୍ୟୁତଙ୍କୁ ପ୍ରଣୟ ପ୍ରସନ୍ନ କରିବା ପାଇଁ ଅଲଗା କୌଣସି ଉପାୟ ନାହିଁ, ବହୁତ ଆୟାସ, ବହୁତ ଚେଷ୍ଟା, ବହୁତ ଆଡ଼ମ୍ବର, ଏସବୁ କିଛି ଦରକାର ନାହିଁ। ଆତ୍ମତତ୍ ସର୍ବଭୂତାନାମ ସିଦ୍ଧତତ୍ ଇହ ସର୍ବତ। ଆତ୍ମତତ୍ ସର୍ବଭୂତାନାମ ସର୍ବଭୂତାନାମ ସବୁ ଜୀବ ସର୍ବଭୂତାନାମ। ଦେଖନ୍ତୁ ସବୁଭୂତ ସବୁ ଜୀବ କଥା କହିଲେ ମହାନ କ'ଣ କହିଲେ, ମହାନ ଦେନ ଭକ୍ତି ନଗରୁ କ'ଣ କହିଲେ, ସବୁ ଜୀବଙ୍କୁ କୃଷ୍ଣଙ୍କ ଦାସ ଜାଣିକି ସବୁ ଜୀବଙ୍କୁ ସମ୍ମାନ ଦେବେ। ପ୍ରହ୍ଲାଦ ମହାରାଜ ସେଥିପାଇଁ କହିଲେ, ଭଗବାନ କ'ଣ କହିଲେ, ଭୂତେଶ ମତ ଭାବନା। ପ୍ରହ୍ଲାଦ ସେଥିପାଇଁ କହୁଛନ୍ତି, ଆତ୍ମତତ୍ ସର୍ବଭୂତାନାମ ସବୁ ଜୀବ, ଖାଲି ସେ ଗୋଟେ ଶ୍ଲୋକ ନାହିଁ। ତାପରେ ଦେଖିବି, ଏଇଟା ହେଉଛି 19 ନମ୍ବର ଶ୍ଲୋକ, 24 ନମ୍ବର ଶ୍ଲୋକ ଦେଖନ୍ତୁ, ସେଇ ଅଧ୍ୟାୟ ସପ୍ତମସ୍କନ୍ଦ ଷଷ୍ଠ ଅଧ୍ୟାୟ 24 ନମ୍ବର ଶ୍ଲୋକ। ତସ୍ମାତ୍ ସର୍ବେଷୁ ଭୂତେଷୁ ଦୟାଂ କୁରୁତ ସହୃଦଂ ଆସୁରଂ ଭାବଂ ଉନ୍ମୋଚ୍ୟ ଜୟା ତୁଷ୍ୟତି ଅଧକ୍ଷଜ। ଦେଖନ୍ତୁ, ଜୟା ତୁଷ୍ୟତି ଅଧକ୍ଷଜ, ଅଧକ୍ଷଜ ଯଦ୍ୱାରା ପ୍ରସନ୍ନ ହେବେ, ତୁଷ୍ୟତି ସନ୍ତୁଷ୍ଟ ହେବେ, ପ୍ରସନ୍ନ ହେବେ। ହେ ଅସୁର ବାଳକ ଗଣ, ହେ ସଖା ଗଣ, ପ୍ରହ୍ଲାଦ ତାଙ୍କ ସଖା ମାନଙ୍କୁ କହୁଛନ୍ତି, ତସ୍ମାତ୍ ତେଣୁ ସର୍ବେଷୁ ଭୂତେଷୁ ସବୁ ଜୀବଙ୍କୁ ଦୟା କରୁତ ସହୃଦ, ସବୁ ଜୀବଙ୍କୁ ଦୟା କର। କହୁଛନ୍ତି କିଏ, ଛୋଟ ବାଳକ, 7 ବର୍ଷର ବାଳକ, ପୁଣି କେଉଁ କୂଳରେ ଜନ୍ମ ହେଇଛନ୍ତି, ଅସୁର କୂଳରେ ଜନ୍ମ ହେଇଛନ୍ତି। ଆମେ ମନୁଷ୍ୟ ହେଇକି ଏଇଟା ବୁଝିପାରୁନେ, କିନ୍ତୁ ଅସୁର କୂଳରେ ଜନ୍ମ ହେଇଥିବା 7 ବର୍ଷର ବାଳକ ମହାଜନ ଭକ୍ତଶ୍ରେଷ୍ଠ ପ୍ରହ୍ଲାଦ ମହାରାଜ ସେ କଥା କହୁଛନ୍ତି, ତସ୍ମାତ୍ ସର୍ବେଷୁ ଭୂତେଷୁ ଦୟା କୃତ ସର୍ବଦମ। ଭଗବାନ ସନ୍ତୁଷ୍ଟ ଦେଇଥିଲେ, ପୂର୍ବ ଶ୍ଲୋକରେ ଆମେ ଶୁଣିଲେ ନା, ସର୍ବତଃ ସବୁ ଦିଗରୁ ସବୁ ସମୟରେ ସର୍ବତ ଭାବରେ ଯଦି ଜୀବମାନଙ୍କୁ ଆମେ ଏଭଳି ଦେଖିଲେ ତାହେଲେ ଭଗବାନ ସନ୍ତୁଷ୍ଟ ହେବେ। ଆଚ୍ଛା, ଆମେ ସେଦିନ ଏଇଟା ଶୁଣୁଛେ, ଏଇଟା ହବ, ଏଇଟା ହବନି, ଶୁଣୁଛେ ସବୁ ଜୀବଙ୍କୁ କ'ଣ ଆମେ ସେ ଦୃଷ୍ଟିରେ ଦେଖିପାରିବା? କେତେ ସୁନ୍ଦର କଥା କହୁଛନ୍ତି, ତସ୍ମାତ୍ ସର୍ବେଷୁ ଭୂତେଷୁ ଦୟାଂ କରୁତ ସହୃଦମ। ସେଥିପାଇଁ ଭାଗବତମରେ ଅଛନ୍ତି, ଏଇ ସପ୍ତମସ୍କନ୍ଦରେ ଅଛନ୍ତି ଗୃହସ୍ଥ ଧର୍ମରେ, ସେ କଥା ଯିଏ ଶୁଣିବ ସେ ତ ଆଶ୍ଚର୍ଯ୍ୟ ହେଇଯିବ। ଭାଗବତମରେ ଅଛନ୍ତି ଗୃହସ୍ଥ ଧର୍ମ, ଏତେ ମାନେ ଏତେ ଉନ୍ନତ ଧର୍ମ, ଘର ଭିତରେ ଯଦି ଗୋଟେ ସାପ ଅଛି କ'ଣ କରିବେ ତାକୁ କହିଲେ? ତାକୁ ହିଁ ଖାଇବାକୁ ଦେବେ, କ'ଣ ଶୁଭୁନି? ହଁ, ସେଇ ତ, ସେଇଥିପାଇଁ ତ ଭଗବାନ ସେବା କରିବା ଉଚିତ, ଭଗବାନ ଭକ୍ତି କରିବା ଉଚିତ, ଆଗେ ଆଗେ ବୁଝିବା ଉଚିତ ନା। କମସେ କମ ଲୋକ ତ ବୁଝିପାରୁନାହାନ୍ତି, କୃଷକ କ'ଣ କରିବ, ଯେମିତି ଆମେ ଶୁଣୁଛେ ଦୟା କରିବା କଥା କୁହାଯାଉଛି, ଆମେ ତ ପରିବା ଅମଣିଆ କରୁଛେ, ତା ସହିତ ତ ପୋକ ଅଛନ୍ତି, ଆମେ ତ ଚାଲି ଚାଲି ଯାଉଛେ, ପାଦ ତଳେ ତ ପୋକ ମରିଯାଉଛନ୍ତି, ଏସବୁ ତ ଆସିବ। କିନ୍ତୁ କହିବା ତାତ୍ପର୍ଯ୍ୟ, ଆଗେ ସେ ଦୃଷ୍ଟିଟା ଆସୁ, ଆଗେ ସେ ଭାବନାଟା ଆସୁ, ସେ ଭାବନା ତ ଲୋକଙ୍କର ଆସୁନି, ଆଗେ ସେ ଭାବନା ଆସିବା ଦରକାର ନା। କମସେ କମ ପ୍ରତି ପ୍ରତି ଜୀବ ଭିତରେ ଭଗବାନ ରହିଛନ୍ତି, ଏ ଭାବନାଟା ଆସୁଛି କି ଆସୁନି ନା। ଭାଗବତ ସେ ସିଦ୍ଧାନ୍ତ ରହିଛି, ଭାଗବତର ଗୋଟେ ଅଛି କୋଉ ସ୍କନ୍ଧ, ସେଇଟା ହଠାତ୍ ସ୍ମରଣ ଆସୁନି। ଆମେ ଯଦି କୌଣସି ଜୀବକୁ ଦ୍ୱେଷ କରୁଛେ, କୌଣସି ଜୀବକୁ ଯଦି ଆମେ କଡ଼ା ବାକ୍ୟ ପ୍ରୟୋଗ କଲେ କୌଣସି ଜୀବକୁ ଦ୍ୱେଷ କରୁଛେ, ତାହେଲେ ପ୍ରକୃତ ଦ୍ୱେଷ କଲେ କାହାକୁ? ଭଗବାନଙ୍କୁ। ସେଗୁଡ଼ ଶ୍ଲୋକ କୋଉଠୁ ସ୍ମରଣ ଆସୁନି, ଭଗବାନଙ୍କୁ ଆମେ ଦ୍ୱେଷ କରୁଛେ, କାରଣ ଭଗବାନ ତା ଭିତରେ ରହିଛନ୍ତି ନା। ତେଣୁ କେତେ ଉନ୍ନତ କଥା ଭଗବାନ କହୁଛନ୍ତି, ଆଉ କେତେ ଉନ୍ନତ କଥା ମହାଜନ ପ୍ରହ୍ଲାଦ ମହାରାଜ କହୁଛନ୍ତି, ଦେଖନ୍ତୁ, ତସ୍ମାତ୍ ସର୍ବେଷୁ ଭୂତେଷୁ ଦୟାଂ କରୁତ ସହୃଦମ୍। ଆଚ୍ଛା, ଯେମିତି ପ୍ରଶ୍ନ କଲ, ପ୍ରଶ୍ନ ଯଦି ସେ ପ୍ରଶ୍ନ ପୁଣି ଓଲଟେଇକି ପଚରାଯାଏ, ଆଚ୍ଛା ଏଇଟା କହିଛନ୍ତି ଯେ ତାଙ୍କୁ ପଚାର, ପ୍ରହ୍ଲାଦଙ୍କୁ ପଚାର, ପ୍ରହ୍ଲାଦ ଏଇଟା କହିଲେ, ତାହେଲେ ଆମେ କ'ଣ ଉତ୍ତର ଦେବା? ସମାଧାନ ତ ଅଛି, ଯଦି ଏଇଟା ଆସିବ, ଏ କଥା କହିଛନ୍ତି ପ୍ରହ୍ଲାଦ ମହାରାଜ, ପ୍ରହ୍ଲାଦ ମହାରାଜଙ୍କୁ ପଚରାଯାଉ, ସେ ବୁଝେଇବେ। କହିଲେ ତସ୍ମା ସର୍ବେଶୁ ଭୂତେଶୁ ସବୁ ଜୀବଙ୍କୁ ଦୟାଂ କୁରୁତ ସୌହୃଦମ୍, ଦୟା ଖାଲି ଦୟା କରନି, ସୌହୃଦମ୍ ସୌହୃଦମ୍ ସୁହୃତ ଭାବରେ। ସୁହୃତ ମାନେ କ'ଣ କି? ସୁହୃତ ମାନେ ମଙ୍ଗଳାକାଂକ୍ଷୀ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରିକି ଦୟା କର। ମାନେ ଏଇ କେତେ ଉଚ୍ଚ ସ୍ଥିତି ବିଚାର କରିବା ତ ଆବଶ୍ୟକ, ଆମେ ସେ ସ୍ଥିତିକୁ ଯାଇନା, ଆମର ତ ସେ ଦୃଷ୍ଟି ହିଁ ନାହିଁ। ଏଇ ଭାବନା ଯଦି ନ ରହେ ତାହେଲେ ହବନି, ଭଗବାନ ପାଇବାନି। ଦେଖନ୍ତୁ ସେ ତ ଦେଖୁନାହାନ୍ତି ପ୍ରହଲ୍ଲାଦ ମହାରାଜ କ'ଣ କହିଲେ, ଆଶ୍ରୟ ଭାବ ଉନ୍ମୋଚ୍ୟ, ଏ ଆଶ୍ର ଭାବ ଛାଡ଼, ତା ମାନେ ଦୟା ଯଦି ଆମେ କରୁନେ, ଯଦି ସମସ୍ତଙ୍କର ମଙ୍ଗଳ ଚିନ୍ତା କରୁନେ, ତାହେଲେ ଆମେ କ'ଣ ହେଲେ? ଆଶ୍ର ସହ ବିଶିଷ୍ଟ ବ୍ୟକ୍ତି ହେଲେ, ଏବଂ ଦୟା କଲେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବା, ସବୁ ଜୀବଙ୍କୁ ଦୟା କରିବା, ତାହେଲେ କ'ଣ ହବ? ଜୟା ତୁଷ୍ୟତି ଅଧକ୍ଷଜ, ଯେଉଁଥିରେ ଅଧକ୍ଷଜ ପ୍ରସନ୍ନ ହୁଅନ୍ତି, ଯେଉଁଥିରେ ଭଗବାନ ପ୍ରସନ୍ନ ହୁଅନ୍ତି। ତାହେଲେ ପ୍ରଶ୍ନ ଆସୁଛି, ମନରେ ବହୁତ ପ୍ରଶ୍ନ ଆସିପାରେ ଏଇ ଶ୍ଳୋକକୁ ନେଇକି, ଯେମିତି ପ୍ରଭୁ ପ୍ରଶ୍ନ କଲେ କୃଷକ କ'ଣ କରିବ। ଆଚ୍ଛା, ଆମେ କେବେ ବିଚାର କରିଛେ କି ଭଗବାନ ମୋ ଉପରେ କେମିତି ପ୍ରସନ୍ନ ହେବେ, ମୁଁ ଭଗବାନଙ୍କୁ ପ୍ରସନ୍ନ କରିବି, ଏ ବିଚାର ଆସିଛି କି? ଜୟା ତୁଷ୍ୟତି ଅଧକ୍ଷଜ, ଅଧକ୍ଷଜଙ୍କୁ ଯଦି ଆମେ ପ୍ରସନ୍ନ କରିବା ପାଇଁ ମନରେ ଯଦି କାମନା ଆସୁଛି, ତାହେଲେ ଏଇ ଏଇ ସ୍ଥିତି କେମିତି ପ୍ରାପ୍ତ ହେବା ଭଗବାନ ବୁଦ୍ଧି ଦେବେ। ଆମେ କେମିତି ସବୁ ଜୀବଙ୍କୁ ଦୟା କରିବା ଭଗବାନ ବୁଦ୍ଧି ଦେବେ, ଭଗବାନ ଅଟୋମେଟିକ ବୁଦ୍ଧି ଦେବେ। ଯେମିତି ଆପଣ ବିଚାର କରୁନାହାନ୍ତି, ଗୋଟେ ସାଧାରଣ କଥା ମୁଁ କହିବି, ଆଜି ମୁଁ କହୁଥିଲି ଅଭେର ପ୍ରଭୁଙ୍କୁ ରୋଷେଇ ସମୟରେ, ମୁଁ ଦେଖିଲି ଆମର ସେ ପୁରୁଣା ଚାଉଳ ଥିଲା, ଚାଉଳ ମୁଁ ଧୋଇକି ଯେତେବେଳେ ପକେଇବା ପାଇଁ ଯାଉଛି, ଦେଖିଲି ତା ଭିତରେ ବହୁତ ପୋକ ଅଛନ୍ତି। କ'ଣ କରିବେ ସେଇଟା କହିଲେ, କ'ଣ କରିବେ ସେଇଟା କୁହନ୍ତୁ? ଏଠି ତ ଆସିଲା ଦୟା ନା, ଦୟା କରୁ ତ ସୌହୃଦମ, ସମସ୍ତଙ୍କର ମଙ୍ଗଳ ଚିନ୍ତା କରିବେ, ସମସ୍ତଙ୍କୁ ଦୟା କରିବେ, ସେଇଠି କ'ଣ କରିବେ? ଯେତେ ବାଛିଲେ ତ ମରିବେ ନା। ସିଏ କେଉଁ ପୋକ ଜାଣିଛନ୍ତି ନା, ଆଜି କହୁଥିଲି, ସିଏ କଳା ପୋକ ନୁହଁ, ସେ ବାଇଗଣ ପୋକ ଯେମିତି ନାହିଁ, ସେଇଭଳି ପୋକ, ଲମ୍ବା ଲମ୍ବା ପୋକ ସବୁ ଚାଉଳରେ ସେ ହେଇଯାଇଛନ୍ତି। ହଁ, ଲମ୍ବା ପୋକ ସେ ଚାଉଳରେ ହେଇଯାଇଛନ୍ତି। ମୁଁ ଆଜି ବହୁତ ସମୟ ବାଛି ଅଛି, ମୁଁ ବହୁତ ଅଣାୟତ ହେଇଛି। ସେ ସିଏ ପୁଣି ଧୋଇଲା ପରେ କ'ଣ ହଉଛି, ଧୋଇଲା ପରେ ଭାସୁନି, ସେ ଚାଉଳରେ ହିଁ ରହୁଛନ୍ତି। ତାହେଲେ ସେଠି ପ୍ରଶ୍ନ ଆସିବା, ସେଠି ଆମେ ତ ଦୟା କରିପାରିବାନି, କେମିତି କରିବ କହୁନା? ଯାହା ତ ସେ ତ ମରିବେ ନା, ଯାହା ତ ତମେ ଚାଉଳକୁ ତ ମନ୍ଥିକି ତ ଧୋଇବ ନା, ସେ ତ ମରିବେ। ତାହେଲେ ତ ଶ୍ଳୋକ ତ ତାହେଲେ ପ୍ରହ୍ଲାଦ ପଚାରିବାକୁ ପଡିବ। ଯେମିତି ପଚାରିଲ କୃଷକ କ'ଣ କରିବ, ତାହେଲେ ମତେ କୁହ ମୁଁ କ'ଣ କରିଥାନ୍ତି ସେଠି, ସେଠି କ'ଣ କରାଯିବ? ହେଲା, ଆଉ ଯଦି ଚାଉଳ ନାହିଁ ସେଟା ରଖିଦେବ, ଆଉ ଚାଉଳ ଆଣିବ, ଯଦି ନାହିଁ କୁଆଡ଼େ କିଛି ନାହିଁ ସେଇଟା ହିଁ ଅଛି, କ'ଣ କରିବ ସେଠି? ଯାହା ଘରେ ଚାଉଳରେ ସବୁ ଚାଉଳ ପୋକ ହେଇଯାଇଛି, କ'ଣ କରିବ? ଚାଉଳ ଫୁଆଡ଼ ଦେବ ନା? ସେୟା କହିବା ତାତ୍ପର୍ଯ୍ୟ କ'ଣ, ଆମେ ଏଇ ପଏଣ୍ଟ ଆଲୋଚନା କରୁଛେ, ଜୟା ତୁଷ୍ୟ ଅଧକ୍ଷଜ, ଆମେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଯଦି ଚାହୁଁଛେ, ତାହେଲେ ଭଗବାନ ବୁଦ୍ଧି ଦେବେ। ସେଠି କ'ଣ କରିବ, କେମିତି ବୁଦ୍ଧି ଭଗବାନ ଦେବେ? ଆମେ ତ ପ୍ରସନ୍ନ କରିବା ପାଇଁ ଚାହୁଁନେ ଭଗବାନଙ୍କୁ, ପ୍ରହ୍ଲାଦ ସେ କଥା କହୁଛନ୍ତି, ଜୟା ତୁଷ୍ୟତି ଅଧକ୍ଷଜ। ତେଣୁ ଏସବୁ ଅଜାଣତରେ ସବୁ ଭୁଲ ହେଇଯାଏ, ଏସବୁ ଅଜାଣତ, କିନ୍ତୁ କମସେ କମ୍ ଆମେ ତ ଜୀବମାନଙ୍କୁ ଜାଣିଶୁଣି ମାନୁନେ ନା, କିନ୍ତୁ ଲୋକଙ୍କର ସେ ଭାବନା ବି ନାହିଁ, ଜୀବମାନଙ୍କୁ ହତ୍ୟା କରିଦେଉଛନ୍ତି। ଆଚ୍ଛା, ପ୍ରହ୍ଲାଦ ଏ କଥା କହିଛନ୍ତି, ଭଗବାନ ଆଉ ଗୋଟେ କହିଛନ୍ତି, ଭଗବାନ ବି କହିଛନ୍ତି ଏ କଥା। ପ୍ରହ୍ଲାଦ କହିଲେ ସମସ୍ତଙ୍କର ମଙ୍ଗଳ ଚିନ୍ତା କରେ, ଭଗବାନ କହିଛନ୍ତି ସେଇ ବ୍ୟକ୍ତି। ଏଠି କ'ଣ କହିଲେ ପ୍ରହ୍ଲାଦ, ଭଗବାନ ପ୍ରସନ୍ନ ହେବେ ତା ଉପରେ। ପ୍ରହ୍ଲାଦ କହିଲେ ଭଗବାନ କହିବେ ସେ ବ୍ୟକ୍ତି ମୋତେ ପାଇବ, ଏଇ ମାନଦଣ୍ଡ ଆମେ ଯାହା ଶୁଣୁଛୁ, ସବୁ ଜୀବଙ୍କୁ ଆମେ ଦୟା ଯେତେବେଳେ ଦେଖେଇବା ସିଏ ମୋତେ ପାଇବ। କେଉଁଠି କହିଛନ୍ତି ଭଗବତୀ ତାରେ, କିଏ କହିପାରିବେ? ସନ୍ତୁଷ୍ଟ ମାଧବ ଭଗବତୀ ତାର ଭଗବାନ କେଉଁଠି କହିଛନ୍ତି ଏଇ କଥା? ଶ୍ରୀକୃଷ୍ଣ ସେ ଉପରକୁ କହିବେ, ସେ ତ ଜାଣନ୍ତି। ଭଗବାନ କେଉଁଠି କହିଛନ୍ତି ସବୁ ଜୀବଙ୍କୁ ଯେତେବେଳେ ଏଇ ଭାବରେ ଦେଖିବ, ସିଏ ମୋତେ ପାଇବେ, ହେ ଅର୍ଜୁନ ସିଏ ମୋତେ ପାଇବେ। ଏକାଦଶ ଅଧ୍ୟାୟ ଶେଷ ଶ୍ଳୋକ, ମତ୍କର୍ମ କୃତ୍ ମତ୍ ପରମ ମତ୍ ଭକ୍ତ ସଙ୍ଗବର୍ଜିତ ନିର୍ବୈର ସର୍ବଭୂତେଷୁ ଯସ୍ମାମିତି ପାଣ୍ଡବ। ଦେଖୁନ୍ ସେଟା କେତେ କଥା କହିଲେ, ପ୍ରଥମେ କହିଲେ ମତ୍କର୍ମ କୃତ୍ ମତ୍ ପରମ ମତ୍ ଭକ୍ତ ସଙ୍ଗ ବର୍ଜିତ ଏଇ ଚାରିଟା କଥା କଥା ତ କହିଛନ୍ତି, ସେଟା ଆମର ଆଲୋଚ୍ୟ ବିଷୟ ନୁହଁ। ମୋର ଭକ୍ତ ହବ, ମୋ ପରାୟଣ ହବ, ମୋ ପ୍ରତି ଆସକ୍ତି ହବ, ସଙ୍ଗ ବର୍ଜିତ କୌଣସି ସଙ୍ଗ ଆସକ୍ତି ରଖିବନି, ଏ ତ ସବୁ ଆଲୋଚନା ଅଲଗା ସମୟରେ କେତେବେଳେ ହବ। କିନ୍ତୁ ତାପରେ କଣ କହିଲେ, ନିର୍ଭୟର ସର୍ବଭୂତ ଏସୁ, ଏ କଥାଟା ବି କହିଛନ୍ତି ଭଗବାନ ଶ୍ରୀ। ନିର୍ଭୟର ସର୍ବଭୂତ ଏସୁ, ସର୍ବଭୂତ ଦେଖନ୍ତୁ ଭଗବାନ କହୁଛନ୍ତି। ତାହେଲେ କୁହନ୍ତୁ ଭଗବାନ ଏଇ ଯୋଉ କଥା କହିଲେ କେତେ ଶାସ୍ତ୍ରର ସିଦ୍ଧାନ୍ତ, ଖାଲି ଆମେ ଗୀତା ଭାଗବତରୁ ଶୁଣୁଛେ, ଅଲଗା ଶାସ୍ତ୍ର ଯଦି ଖୋଜିବା ତାହେଲେ ତ ବହୁତ ବାହାରିବ। ନିର୍ଭୟର ସର୍ବଭୂତ ଏସୁ, ସବୁ ଜୀବଙ୍କ ପ୍ରତି ନିର୍ଭୟର, କାହା ପ୍ରତି ବୈରୀ ଆଚରଣ କରିବନି, କାହା ପ୍ରତି ଶତ୍ରୁତା ଆଚରଣ କରିବନି। ତାହେଲେ ଆମେ କଣ ଶତ୍ରୁତା କଣ ଜାଣିଜାଣି ଆଚରଣ କରୁଛେ କି? କିନ୍ତୁ ପ୍ରାୟ ଜୀବମାନେ ଅଜ୍ଞାନୀ ମାନେ ଯେଉଁମାନେ ମଣିଷମାନେ ଜାଣିଜାଣି ବି ପାପ କରୁଛନ୍ତି, ଜାଣିଜାଣି ଜୀବମାନଙ୍କୁ ହତ୍ୟା କରିଦେଉଛନ୍ତି। ନିର୍ଭୟର ସର୍ବଭୂତ ଏସୁ, ସେଦିନ ଧ୍ରୁବ ମହାରାଜ ଯେତେବେଳେ ଯାଇଛନ୍ତି ବିମାନରେ, ସେ ସମୟରେ ସେ କଣ ମହାରାଜ ସେ କୁହନ୍ତି ନା, ଧ୍ରୁବ ମହାରାଜ ଯେତେବେଳେ ଯାଇଛନ୍ତି ଜଗତ ଛାଡ଼ିକି, ସେ ସମୟରେ ସେ ସବୁ ଜୀବଙ୍କୁ କୃପା ମାଗିଛନ୍ତି, ସବୁ ଜୀବମାନେ ମୋତେ କୃପା କରନ୍ତୁ, ସବୁ ଜୀବନ ଜୀବ ସବୁ ଜୀବମାନଙ୍କର କରୁଣା ଆମର ଆବଶ୍ୟକ ଅଛି, ସବୁ ଜୀବଙ୍କର କୃପା ଆମର ଆବଶ୍ୟକ ଅଛି। କୌଣସି ଜୀବକୁ ଆମେ କ'ଣ ଅଲଗା ଦୃଷ୍ଟିରେ ଦେଖିବା ଉଚିତ ନୁହଁ, କାହିଁକି ଅଲଗା ବ୍ୟକ୍ତି ବୁଝିପାରନ୍ତିନି, ବୈଷ୍ଣବ ତ ବୁଝିବା ଉଚିତ ନା, ସମସ୍ତ ଭିତରେ ଭଗବାନ ରହିଛନ୍ତି। ଅଲଗା ବ୍ୟକ୍ତି ତ କ'ଣ କୁହାଯିବ, ଅଲଗା ବ୍ୟକ୍ତି ତ ଜୀବକୁ ମାରି ଖାଇଯାଆନ୍ତି, ଏ ତ ବିଲକୁଲ ଅସୁର ବୃତ୍ତି ଭିତରେ ଅଛନ୍ତି। ମୋତେ କଥା ବାହାରେ କହେ, ମନୁ ମହାରାଜ କହିଛନ୍ତି ସେ ବ୍ୟକ୍ତି ଭଗବାନ କ'ଣ ପାଇ, ସେ ତ ନର୍କ ବୁଝିବେ, ସେଟା ଆମର ଆଲୋଚନା ହୁଏନି ବାହାରେ। ଜୀବ ହତ୍ୟାକାରୀ କେତେ ଜଣ ଅଛନ୍ତି, କେତେ ଜଣ ଅଛନ୍ତି କହିଲ ମନେ ଅଛି ନା, ଜୀବ ହତ୍ୟାକାରୀ କେତେ ଜଣ ଅଛନ୍ତି, ହଁ କଣ କଣ କିଏ କିଏ, ଅନମିତା ବିଶ୍ୱସିତା ନିହନ୍ତା କ୍ରୟୀ ବିକ୍ରୟୀ ସଂସ୍କର୍ତ୍ତା ଚୌପହତା ଖାଦକା ଘାତକା, ଇଏ ହେଲେ ଜୀବ ହତ୍ୟାକାରୀ, ମାନେ ଏମାନେ ହତ୍ୟା ହିଁ କରୁଛନ୍ତି, ଏମାନଙ୍କ ଦୟା ନାହିଁ, ସହୃଦ ନାହିଁ। ଭଗବାନ କହିଲେ ନିର୍ଭୟର ସର୍ବଭୂତ ଏସୁ, ସବୁ ଜୀବ ପ୍ରତି ଯେତେବେଳେ ନିର୍ଭୟର ବୈର ଶୂନ୍ୟ ହେବେ, ସ ମାମେତି ପାଣ୍ଡବ, ସିଏ ପାଣ୍ଡବ ମୋତେ ସିଏ ପାଇବ। ଆଉ ସାଧାରଣ ଲୋକ ତ ବୁଝିପାରନ୍ତିନି, ଯିବକୁ ତ ଜାଣି ଶୁଣି ମାରନ୍ତି ଆଉ, ଆଠ ଜଣ ହତ୍ୟାଗିରି ଏଟା ଶୁଣିବା ଉଚିତ, ସମସ୍ତେ ଜାଣିବା ଉଚିତ। ଅନୁମିତା, ଅନୁମିତା ମାନେ ଯିଏ ଅନୁମୋଦନ କରନ୍ତି, ଯିଏ ପ୍ରେସ୍କ୍ରାଇବ୍ କରନ୍ତି, ମାଂସ ଖାଅ, ମାଛ ଖାଅ, କଲିଜା ଖା, ଏ ଖା, ସେ ଖା, ଭିଟାମିନ୍ ହବ, ହୃଷ୍ଟପୃଷ୍ଟ ହବୁ, ସୁସ୍ଥ ହବୁ, ଯିଏ ପ୍ରେସ୍କ୍ରାଇବ୍ କଲେ, ଯିଏ କହିଲେ ପ୍ରଥମ ହତ୍ୟାକାରୀ ସିଏ। ସାଧାରଣ ଲୋକ ଭାବନ୍ତି ଯିଏ ମାଂସ ଖାଉଛି, ମାଂସ ଖାଉଛି ସିଏ ହତ୍ୟାକାରୀ, ନା ନା, ଆଠ ଜଣ ତା ପୂର୍ବରୁ ସାତ ଜଣ ଅଛନ୍ତି, ଖାଇବା ଲୋକ ହେଲା ଆଠ ନମ୍ବର। ପ୍ରଥମ ହେଲେ ଅନମିତା, ଦ୍ୱିତୀୟ ହେଉଛନ୍ତି ବିଶ୍ୱସିତା, ବିଶ୍ୱସିତା ମାନେ ଯିଏ କଟାକଟି କରେ, ତୃତୀୟ ହେଉଛି ନିହନ୍ତା ଯିଏ ହତ୍ୟା କରେ, ଚତୁର୍ଥ ହେଉଛି କ୍ରୟୀ ଯିଏ କିଣିକି ଆଣେ, ପଞ୍ଚମ ହେଉଛି ବିକ୍ରୟୀ ଯିଏ ବିକ୍ରି କରେ। ଅନମିତା, ବିଶ୍ୱସିତା, ନିହନ୍ତା, କ୍ରୟୀ, ବିକ୍ରୟୀ, ତାପରେ ହେଉଛି କେତେ ହେଲେ ପାଞ୍ଚ, ହଁ ଷଷ୍ଠ ହେଲେ ସଂସ୍କର୍ତ୍ତା ଯିଏ ରୋଷେଇ କରନ୍ତି, ଯିଏ ରୋଷେଇ କରନ୍ତି ସିଏ ବି ହତ୍ୟାକାରୀ। ଏଇଟା ଆମର କେଉଁଠି ଗୋଟେ ପ୍ରବଚନ ହେଉଥିଲା, ସେ ଆସ୍କାର ନା କେଉଁଠି ପ୍ରବଚନ ହେଉଥିଲା, ତାପରେ ସେ ଆସିକି କହିଲେ ଆଉ ମୁଁ ରୋଷେଇ କରିବିନି, ସେ ଜଣେ ରୋଷେଇଆ ସିଏ ଶୁଣୁଥିଲେ ପ୍ରବଚନ, ଆଉ ମୁଁ ରୋଷେଇ କରିବିନି ଆଜ୍ଞା, ଆପଣ କ'ଣ କହିଲେଣି ରୋଷେଇ କରିବା ଲୋକଙ୍କ ଦେହ ବାପି, ମୋତେ ମୁଁ କହୁନି ଶାସ୍ତ୍ର କହୁଛି। ଏଟା କହିଛନ୍ତି କିଏ କିଏ କହିଛନ୍ତି ଜାଣିଛନ୍ତି, ଏଇଟା କହିଛନ୍ତି ମନୁ ମହାରାଜ, ମନୁ ସଂହିତାରେ ଏଇ ଶ୍ଳୋକ ଅଛି। ସେ କହିଲା ରୋଷେଇ କରିବେ, ମୁଁ କହିଲା ନାଇଁ ରୋଷେଇ କରିବେ, ଆମିଷ ନ କରନ୍ତୁ। ଆଉ ତାପରେ ସେ ସ୍ୱୀକାର କଲେ, କହିଲେ ମୁଁ ଆଜିଠୁ ଆମିଷ କରିବିନି, ସେ ଆମିଷ କଲେନି, ସାଧାରଣ ରୋଷେଇ କଲେ। ସଂସ୍କର୍ତ୍ତା, ତାପରେ ହେଉଛନ୍ତି ସାତ ନମ୍ବର ହେଲେ ଉପହର୍ତ୍ତା, ଉପହର୍ତ୍ତା ଯିଏ ପରିବେଷଣ କରନ୍ତି, ବଢ଼ାବଢ଼ି କରନ୍ତି, ଉପହର୍ତ୍ତା। ଆଠ ନମ୍ବର ହେଲେ ଖାଦକା, ଖାଇବା ଲୋକ ନାଁଟା ରହିଲା ଶେଷରେ। ତେଣୁ ଇଏ ଆଠ ଜଣ ହେଉଛନ୍ତି ହତ୍ୟାକାରୀ। ତାହେଲେ କହିବା ତାତ୍ପର୍ଯ୍ୟ ଆମର ଏଇ ପଏଣ୍ଟ ଆଲୋଚନା ହେଉଥିଲା, ତାହେଲେ ଜୀବକୁ ଆଉ ଦୟା କେଉଁଠି ରହିଲା? ଇଏ ତ ଜୀବ ପଛରେ ତ ଆଠ ଜଣ ରହିଲେ ହତ୍ୟାକାରୀ, ଆଉ ଦୟା ଅଛି ନା ତାଙ୍କର? ଦୟା ଯଦି ଥାନ୍ତା ଏଟା ହୁଅନ୍ତା ନା ଜୀବ, ଆଚ୍ଛା ଜୀବ ଦୟାରେ ପୁଣ୍ୟ କ'ଣ ଯଦି ପ୍ରଶ୍ନ ଆସିବ? ଏ ତ ଭଗବାନଙ୍କୁ ପାଇବା, ଏସବୁ ଭଗବାନ ସନ୍ତୁଷ୍ଟ ହେବେ ତ ଠିକ୍। ଯଦି ପୁଣ୍ୟ କଥା ବିଚାର କରାଯିବ, ମନୁ ମହାରାଜ କହିଛନ୍ତି ସେଠି ଜୀବ ଦୟାରେ କେତେ ପୁଣ୍ୟ ହୁଏ। ଯେଉଁମାନଙ୍କ ପ୍ରତି ଦୟା କଲେ, ମାଂସ ମାଛ ଭୋଜନ କରିବେନି, ଜୀବ ହତ୍ୟା କରିବେନି, ତାହେଲେ କ'ଣ? ବର୍ଷେ ବର୍ଷେ ଅଶ୍ୱମେଧେନ ଯୋ ଯଜେତ ଶତଂ ସମା ମାଂସାନି ଚ ନ ଖାଦେ ଯସ୍ତୟୋ ପୁଣ୍ୟ ଫଳଂ ସମମ। ଯିଏ ଜୀବ ହତ୍ୟା କରୁନି, ମାଂସ ଭୋଜନ କରୁନି, ଆମିଷ ଭୋଜନ କରୁନି, ଏସବୁ ଜାଣିବା ଉଚିତ। ରାଗା ପ୍ରଶ୍ନ ଆମ ଭିତରେ କ'ଣ ଏଟା ଅଛି ନା ନାହିଁ? ବାହାରେ ଶୁଣୁଛନ୍ତି ବହୁତ ଭକ୍ତ, ସେମାନେ ଏଟା ଜାଣିକି ଅନ୍ୟମାନଙ୍କୁ ସୂଚନା ଦେବେ, ଅନ୍ୟମାନଙ୍କୁ ଜଣେଇବେ। ଆମେ ବି ଏଟା ଜାଣିକି ଅନ୍ୟମାନଙ୍କୁ ଜଣେଇବା ଉଚିତ ନା? ପ୍ରସାରକୁ ଗଲେ ବାହାରୁ ଅନ୍ୟମାନେ ଜଣେଇବା ଉଚିତ। ବର୍ଷେ ବର୍ଷେ ଅସମ୍ବେଧନ ଯୋ ଯଜେତ ଶତଂ ସମା ମାଂସାନିଚ ନ ଖାଦେତ ଯସ୍ତେ ପୁଣ୍ୟ ଫଳଂ ସମମ। ଜୀବ ହତ୍ୟା ନ କରିକି ଯେଉଁମାନଙ୍କୁ ଦୟା କଲା ତାର ପୁଣ୍ୟ ଫଳ କେତିକି ଦେଖନ୍ତୁ। କହିଲେ ବର୍ଷେ ବର୍ଷେ ଅଶ୍ୱମେଧେନ, ଅଶ୍ୱମେଧ ଯଜ୍ଞ ଆମେ କରିପାରିବା? କରିପାରିବା। କଳିଯୁଗର ତ ବିଲକୁଲ ହବନି, କଳିଯୁଗର ତ ଯଜ୍ଞ ଫଜ୍ଞ ବହୁତ ମୁସ୍କିଲ। ଅଶ୍ୱମେଧ ଯଜ୍ଞ ପାଇଁ ଉପଯୁକ୍ତ ଅଶ୍ୱ ଆଉ ଧନ ସମ୍ପତ୍ତି ସେ ତ ସବୁ ଅଛି, ବ୍ରାହ୍ମଣ ଏସବୁ ଅଛି। ଆଚ୍ଛା, ପ୍ରତି ବର୍ଷ ଅଶ୍ୱମେଧ ଯଜ୍ଞ କରିବା, ବର୍ଷକୁ ଗୋଟେ ଅଶ୍ୱମେଧ ଯଜ୍ଞ, ଏଭଳି 100 ବର୍ଷ କିଏ କରିବ? କଳିଯୁଗ ପାଇଁ କୁହାହେଇଛି ନା, କଳିଯୁଗର ଲୋକ 100 ବର୍ଷ ବଞ୍ଚିବେ। ତେଣୁ 100 ବର୍ଷ ସେ ଯେଉଁ ବଞ୍ଚିବ, ପ୍ରତି ବର୍ଷ ଗୋଟେ ଗୋଟେ ଅଶ୍ୱମେଧ ଯଜ୍ଞ କରିବ, ସମ୍ଭବ ନୁହଁ ବିଲକୁଲ। କହୁଛନ୍ତି ବର୍ଷେ ବର୍ଷେ ଅଶ୍ୱମେଧନ ଯୋ ଯଜେତ ଶତଂ ସମାନ, 100 ବର୍ଷ ବଞ୍ଚିକି ପ୍ରତି ବର୍ଷ ଅଶ୍ୱମେଧ ଯଜ୍ଞ କରୁଛି, 100ଟା ଅଶ୍ୱମେଧ ଯଜ୍ଞ କଲା, ଯେତିକି ଫଳ, କେତେ ଫଳ ବିଚାର କରନ୍ତୁ, ସେତିକି ଫଳ ମିଳିଯିବ କିଛି ନ କରିକି, ଆଉ କ'ଣ କୁହାଯିବ? କିନ୍ତୁ କଳିଯୁଗ ଲୋକ କେତେ ହତଭାଗା ଦେଖନ୍ତୁ, ବିଚାର କରିକି କିଛି ନ କରିକି ସେତିକି 100 ଅଶ୍ୱମେଧ ଯଜ୍ଞର ଫଳ ପାଇବେ। କେମିତି? ମାଂସାନିଚ ନ ଖାଦେ ଯସ୍ତେ ପୁଣ୍ୟ ଫଳ ସମମ। ଯିଏ ମାଂସ ଭୋଜନ କରୁନି, ଜୀବ ହତ୍ୟା କରୁନି, ଯେଉଁମାନଙ୍କ ପ୍ରତି ଦୟା କରୁଛି, ସିଏ 100 ଅଶ୍ୱମେଧ ଯଜ୍ଞର ଫଳ ସିଏ ପାଇବ। ମୁଁ କହୁନି, ମନୁ ମହାରାଜ କହିଛନ୍ତି, ଆପଣ ମନୁସ୍ମିତା ଗ୍ରନ୍ଥ ପଢ଼ିବେ, 100 ଅଶ୍ୱମେଧ ଯଜ୍ଞର ଫଳ ସିଏ ପାଇଯିବ। ତାହେଲେ କୁହନ୍ତୁ ଭଗବାନ ଯାହା କହିଛନ୍ତି ଏଟା ଠିକ ନା ଭୁଲ? ଭଗବାନ ତ କେହି ଭୁଲ କହିବେନି, ଭଗବାନ ଯାହା କହିଛନ୍ତି କେତେ କହିବା ତାତ୍ପର୍ଯ୍ୟ, ଭଗବାନ ଯାହା କହିଛନ୍ତି କେତେ ଗୁରୁତ୍ୱପୂର୍ଣ୍ଣ ବିଷୟ କହିଛନ୍ତି, କେତେ ସିଦ୍ଧାନ୍ତ କଥା କହିଛନ୍ତି। ମାନ ଦେନ ପ୍ରତି ଜୀବଙ୍କୁ ଦୟା କରିବ, ପ୍ରତି ଭକ୍ତର ସେ ସ୍ଥିତି ନା, ଭକ୍ତଙ୍କ ସେ ଦୃଷ୍ଟି ନା, ଭକ୍ତ ଯେଉଁମାନଙ୍କୁ ସେଭଳି, ଆମର ସେ ଦୃଷ୍ଟି ନାହିଁ, କିନ୍ତୁ ସାଧୁମାନଙ୍କ ସେ ଦୃଷ୍ଟି, ବୈଷ୍ଣବମାନଙ୍କ ସେ ଦୃଷ୍ଟି। ସେ ଦିନ ଶୁଣିଥିଲେ ନା, କିଏ ଭକ୍ତ ତାଙ୍କ ନାଁଟା ଭୁଲି ଯାଇଛି, ଯେଉଁ ମଶାରୀ ଭିତରେ ଶୋଇଥିବେ, ଗୋଟେ ଗୋଡ଼ ବାହାରକୁ ରଖିଥିବେ, ମଶାମାନେ ଖାଆନ୍ତୁ, ଶୋଇପାରିବ ନା ସେମିତି? ଅମୃତେଶ୍ୱର ସକାଳୁ ଉଠିଲା ଆସି ଗୋଡ଼ ଫୁଲି ଯାଇଥିବ, ହଁ ହଁ। ତ ଇଏ ହେଉଛି ଭକ୍ତମାନଙ୍କ ସ୍ଥିତି। ସେଭଳି ଜଣେ ଭକ୍ତ ଥିଲେ, ଜଣେ ଭକ୍ତଙ୍କ କଥା ଶୁଣିବେ, ଦେଖନ୍ତୁ ଭକ୍ତ କିଭଳି ଅଲଗା ଜୀବମାନଙ୍କ ପ୍ରତି ତା ଏ ଦୟା ଭାବଟା ଏଇଭଳି। ଜୟ ଶ୍ରୀ ଶ୍ରୀ ଗୌନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ଜୀବମାନଙ୍କ ପ୍ରତି ଏଇଭଳି ଦୟା ରହିବା ଉଚିତ ନା? କଳିଯୁଗ ଲୋକଙ୍କ ଦୟା ତ ନାହିଁ, ଦୟା ତ ଚାଲିଗଲାଣି କୁଆଡ଼େ, ତାର ହିସାବ ନାହିଁ ଆଉ। କିନ୍ତୁ ଦେଖୁନାହାନ୍ତି, ସମସ୍ତେ ଏଟା ଜାଣନ୍ତି, ସ୍କୁଲରେ ଯେତେବେଳେ ପାଠ ପଢିବା ପାଇଁ ଯାଉଥିଲେ, ପାଠ ପଢିବା ପୂର୍ବରୁ ପ୍ରାର୍ଥନା କରୁଥିଲେ କି ନାହିଁ? ସମସ୍ତେ ପାଠ ପଢିବା ପୂର୍ବରୁ ସମସ୍ତେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା ଓଡ଼ିଶାରେ ପ୍ରାୟ ସବୁ ସ୍କୁଲରେ ଆଜି ମଧ୍ୟ ବୋଲା ଯାଉଛି। କେଉଁ ପ୍ରାର୍ଥନା ବୋଲା ଯାଉଛି? ରାମରଞ୍ଜନ ସ୍କୁଲରେ କେଉଁ ପ୍ରାର୍ଥନା ବୋଲୁଥିଲ? ହଁ, ଆହେ ଦୟାମୟ ବିଶ୍ୱବିହାରୀ, ସେ ପ୍ରାର୍ଥନା ସବୁ ସ୍କୁଲରେ ବୋଲା ହଉଛି। ଆଚ୍ଛା, ସେ ଦେଖନ୍ତୁ, ପାଠ ପଢିବା ସମୟରେ ଗୋଟେ ଛୁଆ ବି ପ୍ରାର୍ଥନା କରିବା ସମୟରେ ଏ କଥା କହୁଥିଲା, ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ନ ଦିଏ ମୋ ଭୂଷଣ। ଦୟା ବିନୟ ମୋର ଭୂଷଣ ହଉ, ମୋର ଅଳଙ୍କାର ହଉ, ମୁଁ କାହା ମନରେ ଯେମିତି କଷଣ ନ ଦିଏ। ଆଚ୍ଛା, ଏଇଟା ଏଇଟା କ'ଣ ବୈଷ୍ଣବ ସେ ଥିଲା? ଗୋଟେ ଛୁଆ ଯେତେବେଳେ ପ୍ରାର୍ଥନା କରୁଥିଲା, ଏଇଟା କ'ଣ ସେ ବୈଷ୍ଣବ ସ୍ଥିତିରେ ପ୍ରାର୍ଥନା କରୁଥିଲା? ଜଣେ ସାଧାରଣ ବ୍ୟକ୍ତିର ଏଇଟା ହଉଛି ଭୂଷଣ, ଏଇଟା ହଉଛି ଅଳଙ୍କାର, ଏଇଟା ହଉଛି ତାର ସ୍ୱଭାବ, ଏଇଟା ହଉଛି ତା ଚିନ୍ତାଧାରା। ଏଇ ଚିନ୍ତାଧାରା, ଏ ସ୍ୱଭାବଟାକୁ ଭୂଷଣ ସହିତ ତୁଳନା କରାଯାଇଛି, ଅଳଙ୍କାର ସହିତ। କ'ଣ? ଦୟା ବିନୟ, ଦେଖୁନାହାନ୍ତି, ଦୟା ବିନୟ ଦୁଇଟି ଜାଗାରେ, ଅମାନି ନା ମାନ। ଏଇଟା ମୋର ଭୂଷଣ ହଉ। ଏଟା ଆମେ ତ ଶୁଣିଲେ ବୈଷ୍ଣବମାନଙ୍କ ପାଇଁ ମହାନ କହିଛନ୍ତି, କିନ୍ତୁ ଦେଖନ୍ତୁ ଗୋଟେ ଛୋଟ ଛୁଆ ପ୍ରାର୍ଥନା କରୁଥିଲା ବିଷୟ, ସମସ୍ତେ ପ୍ରାର୍ଥନା କରିଛି, ଦୟା ବିନୟ ହେଉ ମୋ ଭୂଷଣ, କାହା ମନେ ମୁଁ ନ ଦିଏ କଷଣ, କାହା ମନରେ ନାହିଁ, କୌଣସି ଯୁବ ମନରେ କଷଣ ଦେବେନି। ଜଣେ ଭକ୍ତ ଥିଲେ, ଆପଣ ସମସ୍ତେ ଜାଣିଥିବେ ସେ ଭକ୍ତଙ୍କ ନାମ ଏକନାଥ, ଏକନାଥ ନାମ ଶୁଣିଥିବେ ସମସ୍ତେ, ବହୁତ ସୁନ୍ଦର ତାଙ୍କର ଜୀବନୀ। ଏକନାଥ କିଭଳି ଦୟା କରିଥିଲେ, ମାନେ ଜୀବମାନଙ୍କ ପ୍ରତି କିଭଳି ଦୟା, ସେ ତୀର୍ଥ କରିବା ପାଇଁ ଯାଇଛନ୍ତି, କାଶୀ ଯାଇଛନ୍ତି, କାଶୀ ଯାତ୍ରା ଯାଇଥିଲେ, କାଶୀ ଯାତ୍ରା ସାରିଲା ପରେ ଫେରୁଛନ୍ତି, କାଶୀରୁ ପ୍ରୟାଗରୁ ଗଙ୍ଗା ଜଳ ନେଲେ, ନେଇକି ଫେରୁଛନ୍ତି, ଗଙ୍ଗା ଜଳ ନେଇକି ଯାଉଛନ୍ତି କୁଆଡ଼େ, ରାମେଶ୍ୱର, କାଶୀରୁ ଯିବେ ରାମେଶ୍ୱର ତୀର୍ଥଭ୍ରମଣ ଯାଇଛନ୍ତି, ଗଙ୍ଗା ଜଳ ନେଇକି ଯାଉଛନ୍ତି ରାମେଶ୍ୱରଙ୍କୁ ଚଢ଼େଇବେ ଗଙ୍ଗା ଜଳ, ଯେମିତି ଆମର ସବୁ ଜଳ ନେଇକି ବିଭିନ୍ନ ପୁଣ୍ୟ ନଦୀରୁ ଜଳ ନେଇକି ଯେମିତି ଶିବଜୀଙ୍କ ପାଖରେ ଢାଳନ୍ତି ଶ୍ରାବଣ ମାସରେ, ଏଟା ବିଧି ଅଛି। କଳିଯୁଗ ଲୋକମାନଙ୍କର ତ ବିଚାର ଅଲଗା, ସେମାନେ ସେ କ'ଣ ଭୌତିକ ଫାଇଦା ପାଇଁ ଯାଇକି ଶିବଜୀଙ୍କୁ ଜବରଦସ୍ତ ପାଣି ଢାଳିକି ବର ଆଦାୟ କରନ୍ତି, କିନ୍ତୁ ଭକ୍ତି ଯଦି ଜଣେ କାମନା କରୁଛି ଶିବଜୀଙ୍କ ପାଖରେ ଏଭଳି ଜଳ ଢାଳୁଛି, ତାହେଲେ ଭଗବାନ ଶିବଜୀ ସେଟାକି ଦେବେ। ତ ଏକନାଥ ସେଭଳି ଜଳ ନେଇକି ଯାଉଛନ୍ତି ରାମେଶ୍ୱରଙ୍କ ପାଖକୁ, ସାଙ୍ଗରେ ବହୁତ ଭକ୍ତ ଥାନ୍ତି, ଉଦ୍ଧବ ଆଦି ବହୁତ ଭକ୍ତ ଥାନ୍ତି, ଉଦ୍ଧବ ମାନେ ଏ ଉଦ୍ଧବ ଆମର ଭଗବାନ ଶ୍ରୀକୃଷ୍ଣଙ୍କର ଯୋଉ ମନ୍ତ୍ରୀ ସେ ଉଦ୍ଧବ ନୁହଁ, ତାଙ୍କ ପାର୍ଷଦ ଉଦ୍ଧବ, ଆମର ଏକନାଥଙ୍କ ସଙ୍ଗୀ, ଉଦ୍ଧବ ଆଦି ଭକ୍ତମାନେ ଥାନ୍ତି। ଯିବାବେଳେ ବାଟରେ ହେଇଛି ଯାଉଛନ୍ତି, ଗୋଟେ ବାଲୁକା ପୂର୍ଣ୍ଣ ଗୋଟେ ଜାଗା ପଡ଼ିଲା, ବାଲୁକା ପୂର୍ଣ୍ଣ ବିସ୍ତୀର୍ଣ୍ଣ ପ୍ରାନ୍ତର ପଡ଼ିଛି ଏବଂ ବହୁତ ଗରମ ହଉଛି, ଭୀଷଣ ଖରା ହଉଛି, ଭୀଷଣ ଖରା। ସେ ସମୟରେ ଇଏ ଦେଖୁଛନ୍ତି ହଠାତ୍ ଗୋଟେ ଗଧ ପଡ଼ିଛି, ତୃଷ୍ଣା ହଉଛି, ଆକୁ ବହୁତ ଛଟପଟ ହଉଛି, ବହୁତ କଷ୍ଟ ପାଉଛି, ତଣ୍ଟି ଶୁଖିଯାଇଛି, ପାଣି ପିଇ ପାରୁନି, ପାଣି ନାହିଁ, ବାଲିରେ ପଡ଼ିଛି, ବହୁତ ଖରା ହଉଛି, ପଡ଼ିକି ଛଟପଟ ଛଟପଟ ହଉଛି। ଏକନା ଯେତେବେଳେ ଦେଖିଲେ କଥା, ଦେଖିଲେ ଗଧଟା ଛଟପଟ ହଉଛି, ସେ ଯୋଉ ଜଳ ରଖିଥିଲେ, ଯୋଉ ଶିକାରେ ଯୋଉ ରଖିଥିଲେ ଜଳ, ସଙ୍ଗେ ସଙ୍ଗେ ବାହାର କଲେ, ସେ ଗଙ୍ଗା ଜଳ, ଗଙ୍ଗା ଜଳ ବାହାର କରିକି ଗଧ ପାଟିରେ ଦେଇଦେଲେ, ଗଧ ପାଟିରେ ସବୁ ଜଳ ଢାଳିଦେଲେ, ଗଧ ସେ ଜଳକୁ ପାନ କଲା, ପାନ କଲା ପରେ ସେ ସୁସ୍ଥ ହେଇଗଲା, ଉଠି ପଡ଼ିଲା, ସେ ଉଠିକି ସୁସ୍ଥ ହେଲା, ଉଠିକି ତା ରାସ୍ତାରେ ସେ ଚାଲିଗଲା, ସିଏ ସିନା ତା ରାସ୍ତାରେ ଚାଲିଗଲା। ଏ ଯୋଉ ଉଦ୍ଧବାଦୀ ଭକ୍ତମାନେ ଯୋଉ ଥିଲେ, ସେମାନେ କହିଲେ, ଏକନାଥ ପ୍ରଭୁ ଆପଣ କ'ଣ କଲେ, କ'ଣ କଲେ ଆପଣ, ଏତେ ବାଟରୁ ବୋହି ବୋହି ଆଣିଲେ ଗଙ୍ଗା ଜଳକୁ, ଏତେ ବାଟରୁ ବୋହି ଆଣିଲେ, ବେଗରେ ନିଷ୍ଫଳ ହେଇଗଲା, ତାର ଫଳ କ'ଣ ହେଲା, ଗଧ ମୁହଁରେ ଦେଇଦେଲେ ନା ସେ ଗଙ୍ଗା ଜଳ, ସାମେ ଦେଇପାରିଥାନ୍ତେ, କ'ଣ କୃଷକ କ'ଣ କରିବ ପଚାରୁଥିଲ ବା, କୁହ ଏମିତି ଦେଇପାରିବା ନା, ଏମିତି ଭାବନାଟା ଭଗବାନ ସେ ଭାବନାଟାକୁ ଦେଖୁଛନ୍ତି, ଆମେ କେଉଁ ଭାବ ରହୁ, ଜୀବନ ପ୍ରତି ଆମର କେଉଁଭଳି ଭାବ ରହିଛି, ଭଗବାନ ସନ୍ତୁଷ୍ଟ କରିବା ଭାବ କିଭଳି, ସମସ୍ତେ ଆମେ ଆମର ସେ ଦୃଷ୍ଟି ଆସିନି, ଆସିବନି ବି, ଏଟା ବାରମ୍ବାର ଆମେ ରିପିଟ୍ କରୁଛେ, ଆମର ସେ ଦୃଷ୍ଟି ଆସିବନି, ଏଟା ସାଧୁର କୃପାରେ ଆସିବ, ଆମର ସେ ଦୃଷ୍ଟି ଆସିବନି। ତେଣୁ ଯେତେବେଳେ ଢାଳିଦେଲେ ପାଣି, ଗଧ ଉଠି ପଳେଇଲା, ଏମାନେ ସମସ୍ତେ କହିଲେ, ପ୍ରଭୁ ଆପଣ କ'ଣ କଲେ, ଏ ତ ଗଙ୍ଗା ଜଳ ଆଣିଥିଲେ ଏତେ ବାଟରୁ ରାମେଶ୍ୱରଙ୍କ ପାଖକୁ ନେଇଥାନ୍ତି, ସବୁ ଢାଳିଦେଲେ, ବେକାର ହେଲା, ସବୁ ଫଳ ଚାଲିଗଲା ଆପଣଙ୍କର, କହିଲେ ଆପଣ ଯୋଉ ତୀର୍ଥଯାତ୍ରା ଫଳ ଯାହା ସବୁ ପାଇଥିଲେ, ସେ ତୀର୍ଥଯାତ୍ରା ସବୁ ବିଫଳ ହେଇଗଲା। ସେମାନେ ସମସ୍ତେ କହିଲେ ଏ କଥା, ଏକନା ସେଠି କ'ଣ ମାନେ, ଏମାନେ ସମସ୍ତେ ଆଶ୍ଚର୍ଯ୍ୟ ଆଉ ଦୁଃଖିତ ହେଇକି କହୁଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହେଲେ, ଆରେ କ'ଣ କଲେ ଇଏ, ଆଉ ଦୁଃଖିତ ବି ହେଲେ, ଆରେ କ'ଣ କଲେ। କିନ୍ତୁ ଏକନା ସେଠି କହିଲେ, କେତେ ସୁନ୍ଦର କଥା ଏକନାଥ କହିଲେ, ଦେଖନ୍ତୁ କହିଲେ, ଆରେ ତୁମେ ଏତେ ଦିନ ସତ୍ସଙ୍ଗ କଲ, ଏତେ ଦିନ ଶାସ୍ତ୍ର ଅଧ୍ୟୟନ କଲ, ଏତେ ଦିନ ଶୁଣିଲ, ଶୁଣି ଶୁଣିଲେ କ'ଣ ବୁଝିଲ, ଏତେ ଦିନ ଶୁଣିଲ, ସାଧୁ ସଙ୍ଗ କଲ, ଶାସ୍ତ୍ର ଅଧ୍ୟୟନ କଲ, ଏତିକି ବୁଝିପାରିଲନି, କ'ଣ ବୁଝିପାରିଲନି, ସେ କହିଲେ ଜାଣିଛ ନା, ଯାହା ଆମେ ଶୁଣିଲେ ମୋଟାମୋଟି, ଯେତେ ଶ୍ଳୋକ ଆମେ ଶୁଣିଲେ, ଭଗବାନ ଯାହା କହିଛନ୍ତି, ଭକ୍ତି ଠାକୁର ଯାହା କହିଛନ୍ତି, ସେ ସେ କଥା ହିଁ କହିଲେ, ସବୁ ଜୀବଙ୍କ ଦେହରେ ଭଗବାନ ଅଛନ୍ତି, ତୁମେ ଏଟା ଜାଣିପାରିଲୁନି, ସବୁ ଜୀବଙ୍କ ଦେହରେ ଭଗବାନ ଅଛନ୍ତି, କହିଲେ ଯେଉଁ ଜ୍ଞାନଟା ଉପଯୁକ୍ତ ସମୟରେ କ'ଣ ଠିକ ସମୟରେ ଠିକ କାମରେ ନ ଲାଗେ, ସେ ଜ୍ଞାନଟା କ'ଣ, ସେ ଜ୍ଞାନର ମୂଲ୍ୟ କ'ଣ, ଆମେ ବହୁତ ବଡ଼ ଜ୍ଞାନୀ ହେଇଥାଇପାରୁ, ଦେଖୁଛ ଗୋଟେ ଜୀବଟା ଛଟପଟ ହଉଛି, ତାକୁ ଯଦି ଆମେ ଜଳ ଟିକେ ଦେଇପାରିଲେନି, ଜଳଟା ଆମ ପାଖରେ ଅଛି ତାକୁ ଦେଇପାରିଲେନି, ତାହେଲେ ସେ ଜ୍ଞାନ ଲାଭ କ'ଣ? ପୁଣି ଆମେ ଜାଣୁଛେ ଭଗବାନ ତା ଭିତରେ ଅଛନ୍ତି, ତା ଭିତରେ କ'ଣ ଭଗବାନଙ୍କର ବାସସ୍ଥାନ, କହିଲେ ଯେଉଁ ଗଙ୍ଗା ଜଳକୁ ସେ ଗଧ ପିଲା, ତୁମେ ଭାବୁଛ ଗଧ ପିଲା, କିନ୍ତୁ ମୁଁ ଭାବୁଛି ସେଟା ପ୍ରକୃତରେ ପରମାତ୍ମାଙ୍କୁ ଦିଆଯାଇଛି, ସେଟା ଭଗବାନ ସନ୍ତୁଷ୍ଟ ହେଇଛନ୍ତି, ପ୍ରକୃତରେ ସେଟା ସତ୍ୟ, ଭଗବାନ ସନ୍ତୁଷ୍ଟ ହେଇଛନ୍ତି। ଏକନାଥ ବହୁତ ବଡ଼ ଭକ୍ତ, ସେ ସବୁ ଜୀବମାନଙ୍କୁ ଆମେ ଆମର ସେ ଦୃଷ୍ଟି ନାହିଁ, କିନ୍ତୁ ବୈଷ୍ଣବ ଧର୍ମଟା କିଭଳି ଦେଖନ୍ତୁ, ବୈଷ୍ଣବ ଧର୍ମଟା ହଉଛି ସେ ବା ଗୋ ଖର ଚଣ୍ଡାଳ କୁକୁର ଏମାନଙ୍କୁ ଦଣ୍ଡବୋଧ କରି ପ୍ରଣାମ କରିବାକୁ କୁହାହେଲା, ଆଉ କ'ଣ କୁହାଯିବ, ସବୁ ଜୀବ ପ୍ରତି ଦୟା କରିବା। ଆଚ୍ଛା ଆଉ କ'ଣ ପ୍ରମାଣ ଅଛି ଭାଗବତର, ଆହୁରି ପ୍ରମାଣ ଅଛି? ମୁଁ ତ ଖୋଜିନି, ସନ୍ଧ୍ୟାବେଳେ ପଢୁଥିଲି, ଯାହା 3-4 ପେଜ୍। ନାରଦ ମୁନି କହିଛନ୍ତି ପ୍ରଚେତାମାନଙ୍କୁ ଠିକ ଏହି ସିଦ୍ଧାନ୍ତ, ଯେଉଁମାନଙ୍କୁ ଦୟା କଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଦେଖନ୍ତୁ କ'ଣ କହୁଛନ୍ତି, ଦୟା ସର୍ବଭୂତେଷୁ ସନ୍ତୁଷ୍ଟ ଜେନ କେନ ବା ସର୍ବେନ୍ଦ୍ରିୟ ଉପସନ୍ଧ୍ୟା ଚତୁଷ୍ୟତି ଆସୁ ଜନାର୍ଦ୍ଦନ, ତୁଷ୍ୟତି ଆସୁ ଜନାର୍ଦ୍ଦନ, ଜନାର୍ଦ୍ଦନ ତୁଷ୍ୟତି ପ୍ରସନ୍ନ ହୁଅନ୍ତି, କେମିତି ଆସୁ ଅତି ଶୀଘ୍ର, ଶୀଘ୍ର ପ୍ରସନ୍ନ ହୁଅନ୍ତି ଜନାର୍ଦ୍ଦନ ଏଇ ଭାବନାରେ। କେତେ ଶ୍ଲୋକ ପାଇଲ ଏଟା? ଚତୁର୍ଥ ସ୍କନ୍ଦ 31 ଅଧ୍ୟାୟ 19 ନମ୍ବର ଶ୍ଲୋକ, ଦୟା ସର୍ବଭୂତେଷୁ ସବୁ ଜୀବଙ୍କୁ ଦୟା କରିବେ, ସର୍ବଭୂତେଷୁ ତିନିଟା କଥା ଏଠି କହିଛନ୍ତି ସେ ତାଙ୍କୁ ନାରଦମୁନି। ପ୍ରଥମ କହିଲେ ଦୟା ସର୍ବଭୂତେଷୁ, ଦ୍ୱିତୀୟ ହେଉଛି ସନ୍ତୁଷ୍ଟ ଜେନ କେ ନବା, ଯାହା ଗୀତାର ଭଗବାନ କହିଲେ ଯଦୃଚ୍ଛା ଲାଭ ସନ୍ତୁଷ୍ଟ, ଯାହା ମିଳିଲା ସନ୍ତୁଷ୍ଟ। ତୃତୀୟ ହେଉଛି ସର୍ବେନ୍ଦ୍ରିୟ ଉପସନ୍ଧ୍ୟା, ବିଷୟରୁ ସମସ୍ତ ଇନ୍ଦ୍ରମାନଙ୍କୁ ନିଗ୍ରହ କରିବା, ଏ ତିନିଟା କଥା କହୁଛନ୍ତି। ଏଇଥିରେ କ'ଣ ହବ, ତୁଷ୍ୟତି ଆସୁ ଜନାର୍ଦ୍ଦନ, ଜନାର୍ଦ୍ଦନ ଭଗବାନ ଆସୁ ଅତି ଶୀଘ୍ର ପ୍ରସନ୍ନ ହେଇଯାଆନ୍ତି, ଜନାର୍ଦ୍ଦନ ଅତି ଶୀଘ୍ର ପ୍ରସନ୍ନ। ଏଠି ସେ କହିଲେ କ'ଣ, ଦୟା ସର୍ବଭୂତେଷୁ ସବୁ ଜୀବଙ୍କ ପ୍ରତି ଦୟା କରିବେ। ତାହେଲେ ପ୍ରଶ୍ନ ବର୍ତ୍ତମାନ ଆସି ଆମର, ତାହେଲେ ବର୍ତ୍ତମାନ ଆମେ କରିବା କ'ଣ, ବର୍ତ୍ତମାନ ଯାହା ପଚାରୁଥିଲେ ଶ୍ରୀକୃଷ୍ଣ ପ୍ରକୃତରେ ସେ ପ୍ରଶ୍ନ ଯଥାର୍ଥ ଯୁକ୍ତିଯୁକ୍ତ, ତ ଆମେ କେମିତି କରିବା, ଗୋଟେ କୃଷକ କ'ଣ କରିବ, ସେ କେମିତି କ'ଣ କରିବ, ଜଣେ ପରିବା ଆମୁଣିଆ କରୁଛି ସେ କ'ଣ କରିବ, ଜଣେ ରୋଷେଇ କରୁଛି କ'ଣ କରିବ, କେତେ ଜୀବ ତ ମରିଯାଉଛନ୍ତି ଅଜାଣତରେ, ତାହେଲେ ସବୁ ଜୀବମାନେ ଆମେ ଦୟା କେମିତି କରିବା, କେମିତି କରିବା ଅମୃତେଶ କହୁଛୁ, ସବୁ ଜୀବଙ୍କୁ କେମିତି ଦୟା କରିବା, ସନ୍ତୁଷ୍ଟ ମାଧବ ସବୁ ଜୀବଙ୍କୁ ଆମେ ଦୟା କରିବା କେମିତି କରିବା, ଅଛି ସୂତ୍ର ଅଛି ସମସ୍ତେ ଜାଣିଛନ୍ତି କ'ଣ ସେ ସୂତ୍ର, ସବୁ ଜୀବଙ୍କୁ ଚେଷ୍ଟା କରିବା କ'ଣ କରିବା ପାଇଁ, ଆଗେ କ'ଣ କହିଲ, ଦୟା, ଦୟାଟା କେମିତି କରିବା ତ ପଡ଼ିଛି, ସବୁ ଜୀବଙ୍କୁ ଦୟା କେମିତି କରିବା, ଜଗଜନରୁ ହାତ ଟେକିଲେଣି କ'ଣ କହିବେ ବୋଧେ, ଜଗଜନରୁ ହାତ ଟେକୁଛନ୍ତି କ'ଣ କହିବେ କି କୁହନ୍ତୁ, ସବୁ ଜୀବଙ୍କୁ ଆମେ ଦୟା କରିବା କେମିତି, ହଁ ଆପଣ ତ ଦୟା କରୁଛନ୍ତି ବହୁତ ଠିକ୍ ଅଛି, ସବୁ ଜୀବଙ୍କୁ ଦୟା କରିବା ଅଛି ନା, ସବୁ ଜୀବ ଭିତରେ ଅଛନ୍ତି, ହଁ ସେ ତ ଠିକ ନା, ଆମେ ସବୁ ଜୀବମାନଙ୍କୁ ଦୟା କରିବା କେମିତି, କ'ଣ ସୁଧା ସୁଧାପ୍ରଭୁ ସୁଧାପ୍ରଭୁ କହିବେ, ହଁ କାହା ପ୍ରତି ହିଂସା ଆଚରଣ କରିବାନି। ଆଚ୍ଛା ଅଜାଣତରେ ବି ହେଇଯାଉଛି, ଆମ ଚାଲି ଚାଲି ଯାଉଛନ୍ତି, ଚାଲି ଚାଲି ଗଲାବେଳେ ତ ପାଦ ତଳେ ଜୀବ ମରିଯାଉଛନ୍ତି, ଯେମିତି ପ୍ରଭୁ କହିଲେ କୃଷକ ଚାଷ କରୁଛି ଜୀବ ମରିଯାଉଛନ୍ତି, ଆମେ ହଁ ହଁ ସେଇ ତ ଜାଣି ବି କରୁଛି, ସେଇଥିପାଇଁ ତ ସେଇଟା ଭଗବାନ ସେବାରେ ଲଗେଇବା ଦରକାର, ହଁ ପଦ୍ମ ପଦ୍ମ ପୁରାଣ ସେ ଶ୍ଲୋକ ଅଛି, ମତ୍ ନିମିତ୍ତ କୃତଂ କର୍ମଂ ଧର୍ମାୟ କଳ୍ପତେ, ମତ୍ ଅନାଦୃତ୍ୟ ଧର୍ମ ଅପି ପାପଶ୍ୟାତ୍ ମତ୍ ପ୍ରଭାବତଃ, ପଦ୍ମ ପୁରାଣ ଶ୍ଲୋକ, ମତେ ଅନାଦର କରି ଯଦି ଧର୍ମ କରୁଛ ସେଟା ପାପ, ମତ୍ ନିମିତ୍ତ କୃତଂ ପାପଂ ଧର୍ମାୟ ଅପି କଳ୍ପତେ, ମୋ ପାଇଁ ଯଦି ପାପ କରୁଛ ତାହେଲେ ସେଟା ପାପରେ ଯିବନି। ଯେମିତି ଗୋଟେ ଉଦାହରଣ ମୁଁ ସେଦିନ କହୁଥିଲି କାହାକୁ ଆମର ଭକ୍ତମାନଙ୍କୁ ଆଲୋଚନା ହଉଥିଲା, ଯେମିତି ଗୋଟେ ବିଚାର କରନ୍ତୁ, ଜୀବମାନଙ୍କୁ ଦୟା କରିବା କଥା କୁହାହେଲା, ଏଠି ଦୟା କରିବା କଥା କୁହାହେଲା, ଭଗବାନଙ୍କର ଯେଉଁ ଡ୍ରେସ୍ ଅଛି, ଡ୍ରେସ୍ ଯେଉଁ ଷ୍ଟୋର୍ ଅଛି ସେ ଭିତରେ ଯଦି ମୂଷା ପଶିଯିବ, ଯଦି ଡ୍ରେସ୍ କାଟିବ, କ'ଣ କରି ଅସୁବିଧା ହେବା? ଯଦି ଭଗବାନଙ୍କ ଡ୍ରେସ୍ ହାଉସ୍ ଯେଉଁଠି ଅଛି ସେଠି ଯଦି ମୂଷା ପଶିବ, ଡ୍ରେସ୍ ଗୁଡ଼ାକ ଖାଲି କାଟିବ, ଆମେ ସେଠି ଯିବୁ ଦୟା କରିପାରିବା? ହଁ, ତେଣୁ ସେଇଠି ଆମେ ଯିବୁଟା, ନହେଲେ ତ ସେ ସବୁ ଡ୍ରେସ୍ କାଟିଦେବ, ନଷ୍ଟ କରିଦେବ, କରିବ କ'ଣ ସେଠି? ସେଇଠି ଯିବ ହତ୍ୟା କଲେ କିଛି ଦୋଷ ନାହିଁ, ତା ମାନେ ନୁହଁ ଯେ ଆମେ ସବୁ ଯିବୁ ଭୋଜି ଭୋଜି ବାଡ଼ି ମାରିବା ନାହିଁ। ଭଗବାନଙ୍କ ପ୍ରତି ଅର୍ଥ ହେଉଛି ନା, ଭଗବାନ ନଷ୍ଟ ହେଉଛି। ସେଥିପାଇଁ ପଦ୍ମନାଭ କହିଲେ, ମତ୍ ନିମିତ୍ତ କୃତଂ ପାପଂ ଧର୍ମାୟ ବିକଳ୍ପତେ, ମତ୍ ଅନାଦୃତ୍ୟ ଧର୍ମ ଅତି ପାପଶ୍ଚାତ୍ ମତ୍ ପ୍ରଭାବତ। ମତେ ଅନାଦର କରି ଯଦି ଧର୍ମ କରୁଛ, ତାହେଲେ ସେଟା ପାପ। ତେଣୁ ଆମେ ସବୁ ଜୀବଙ୍କୁ ଏଭଳି ଦୟା କରିବାକୁ ପଡିବ, ସେଇଟା ହବ ନା ଆମ ଦ୍ୱାରା ହବ? ଏ ତ ବହୁତ ମୁସ୍କିଲ। ମୁଁ ତ ମାନୁଛେ ଆମ ଦ୍ୱାରା କାଇଁ ହେଲା ଲାଗୁନି, ସବୁ ଜୀବ ଆମେ କେମିତି ଦୟା କରିବା? ଚାଲି ଚାଲି ଯାଉଛୁ, ପାଦ ତଳେ କେତେ ଜୀବ ମରିଯାଉଛନ୍ତି, ପ୍ରଭୁପାଦ କହିଛନ୍ତି ଏ ବିଷୟରେ। ଦେଖିବେ ସେଇ ସେଇ ଶ୍ଲୋକର ପର୍ପଟ, ଶେଷ ପର୍ପଟ ମାନେ ପର୍ପଟର ଲାଷ୍ଟ ପାରାଗ୍ରାଫ ପୂର୍ବରୁ, ଦ ୱାର୍ଡ ସର୍ବଭୂତେଶ୍ୱ ଇଜ୍ ସିଗ୍ନିଫିକାଣ୍ଟ। ସର୍ବଭୂତେଶ୍ୱ ଶବ୍ଦ ହେଉଛି ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ, ବିକଜ ଇଟ୍ ଆପ୍ଲାଇଜ୍ ନଟ୍ ଓନ୍ଲି ସ୍ପେସିସ୍ ଅଫ୍ ଲାଇଫ୍। ଏଇଟା ଖାଲି କ'ଣ ମଣିଷ ପାଇଁ କୁହାଯାଉନି, କ'ଣ କହୁଛନ୍ତି, ଦ ଡିଭୋଟିଜ୍ କ୍ୟାନ୍ ଡୁ ଗୁଡ୍ ନଟ୍ ଓନ୍ଲି ଦ ହ୍ୟୁମାନିଟି ବଟ୍ ଟୁ ଅଲ୍ ଲିଭିଙ୍ଗ ଏଣ୍ଟିଟିଜ୍ ଏଜ୍ ୱେଲ୍। ଭକ୍ତ କେବଳ ଖାଲି ମଣିଷମାନଙ୍କ ପ୍ରତି ସେ କଲ୍ୟାଣ କରିବ, ମଣିଷମାନଙ୍କୁ ଦୟା କରିବ, ସେଇଟା ନାହିଁ, ସବୁ ଜୀବଙ୍କୁ ଦୟା କରିବ। ପ୍ରଭୁପାଦ କହିଛନ୍ତି, ଦେଖନ୍ତୁ କେତେ ସୁନ୍ଦର କଥା, ଆମେ କ'ଣ କରିପାରିବା ସମସ୍ତଙ୍କର? ସବୁ ଜୀବ ପାଇଁ ଆମେ କିଛି ଦୟା କରିପାରିବା ନା? ପ୍ରଭୁପାଦ କେତେ ସୁନ୍ଦର ସରଳ ସହଜ ଉଦାହରଣ ଦେବେ, ବଟ୍ ଟୁ ଅଲ୍ ଏଭିଲ୍ ଅଲ୍ ଲିଭିଂ ଏଣ୍ଟିଟିଜ୍ ଏଜ୍ ୱେଲ୍, ଏଭ୍ରି ୱାନ୍ କ୍ୟାନ୍ ବେନିଫିଟ୍ ସ୍ପିରିଚୁଆଲି ବାଇ ଦ ଚାଣ୍ଟିଂ ଅଫ୍ ହରେ କୃଷ୍ଣ ମହାମନ୍ତ୍ର। ସମସ୍ତେ ସ୍ପିରିଚୁଆଲି ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସମସ୍ତେ ଲାଭାନ୍ୱିତ ହେବେ, କେମିତି, ହରେ କୃଷ୍ଣ ମହାମନ୍ତ୍ରକୁ ଉଚ୍ଚରେ କୀର୍ତ୍ତନ କରିବା ଦ୍ୱାରା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ସେଇଥିପାଇଁ ଆମ ସଂକୀର୍ତ୍ତନ ଯଜ୍ଞଟା କାହିଁକି ମହାପ୍ରଭୁ କହିଲେ ବା, ଦେଖୁନାହାନ୍ତି, କୀର୍ତ୍ତନ ସଦାହରି, ସଦାହରି ହରି କୀର୍ତ୍ତନ କରିବ ସବୁବେଳେ, ସଦା ହରି କୀର୍ତ୍ତନ ହରି କୀର୍ତ୍ତନ। ସେଇଥିପାଇଁ ତାହେଲେ ପ୍ରଶ୍ନ ଆସିବ, ତାହେଲେ ନାମଟା କେଉଁ ସମୟରେ କରିବି? ତାହେଲେ କେଉଁ ସମୟରେ ନାମ କରିବା? ହରି ଓଲ ଜଗଜନ୍ ପ୍ରଭୁ, ତାହେଲେ କେଉଁ ସମୟରେ ଆମେ ନାମ କରିବା? ସବୁ ସମୟରେ। ପ୍ରଭୁବାସୀ କଥା କହିଲେ, ଏଭ୍ରିୱାନ୍ କ୍ୟାନ୍ ବେନିଫିଟ୍ ସ୍ପିରିଚୁଆଲି ବାଇ ଦ ଚାଣ୍ଟିଂ ଅଫ୍ ହରେ କୃଷ୍ଣ ମହାମନ୍ତ୍ର। ତାପରେ କ'ଣ କହୁଛନ୍ତି, ଭେନ୍ ଦ ଟ୍ରାନ୍ସେଣ୍ଡେଣ୍ଟାଲ ଭାଇବ୍ରେସନ୍ ଅଫ୍ ହରେ କୃଷ୍ଣ ମହାମନ୍ତ୍ର ଇଜ୍ ସାଉଣ୍ଡେଡ୍, ଇଭେନ୍ ଦ ଟ୍ରିଜ୍ ଏନିମଲ୍ସ ଆଣ୍ଡ ଇନ୍ସେକ୍ଟସ୍ ବେନିଫିଟ୍। ଯେତେବେଳେ ହରେ କୃଷ୍ଣ ମହାମନ୍ତ୍ର ଯେ ଦିବ୍ୟ ଧ୍ୱନି ତରଙ୍ଗ ଯେତେବେଳେ କ'ଣ ସବୁଆଡ଼େ ଖେଳିବ, ତାର ଭାଇବ୍ରେସନ ତାର ତରଙ୍ଗରେ କ'ଣ ହବ, ହରେ କୃଷ୍ଣ ମହାମନ୍ତ୍ର ତରଙ୍ଗ ଯେତେବେଳେ ସବୁଆଡ଼େ ଧ୍ୱନିତ ହବ, ଶେଷରେ କ'ଣ ହବ, ସବୁ ଜୀବମାନେ ଉପକୃତ ହେବେ। ଇଭେନ୍ ଦ ଟ୍ରିଜ୍ ଏନିମଲ୍ସ ଆଣ୍ଡ ଇନ୍ସେକ୍ଟସ୍ ବେନିଫିଟ୍, ବୃକ୍ଷ ତରୁ ଲତା କୀଟ ପତଙ୍ଗ ସମସ୍ତେ ଉପକୃତ ହେବେ। ତେଣୁ ଭକ୍ତମାନେ ସବୁ ଜୀବଙ୍କ ପ୍ରତି ଦୟା କରିବା ହେଉଛି ଏହା, ଉଚ୍ଚସ୍ୱରେ ନାମ କୀର୍ତ୍ତନ କରିବା। ତାହେଲେ ପ୍ରଶ୍ନ ଆସିବ, କେଉଁ ସମୟରେ ନାମ କରିବା? ନା ସବୁ ସମୟରେ। ସେଇଥିପାଇଁ ସେଇ ଭକ୍ତ କହିଲେ ନା, କି ଭୋଜନେ କି ଶୟନେ କି ବା ଜାଗରଣେ, ଅହ ନିଶା ଚିନ୍ତ କୃଷ୍ଣ ବଲହ ବଦନେ, ବଦନେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରିବା ହେଉଛି ସବୁ ସମୟରେ। Thus, when one chants the Hare Krishna Mahamantra loudly, he actually shows mercy to all living entities. ଦେଖନ୍ତୁ ପ୍ରଭୁପାଦ ଲେଖିଲେ, ତେଣୁ ଯେତେବେଳେ ଜଣେ ଉଚ୍ଚସ୍ୱରରେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କରୁଛି, ହି ଆକ୍ଚୁଆଲି ଶୋସ୍ ମର୍ସି ଟୁ ଅଲ୍ ଲିଭିଂ ଏଣ୍ଟିଟିଜ୍, ସେ ପ୍ରକୃତରେ ସମସ୍ତ ଜୀବମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରୁଛି। ତାହେଲେ ଉତ୍ତର ପାଇଲ ତ, କୃଷକ କ'ଣ କରିବ, କ'ଣ କରିବ ବର୍ତ୍ତମାନ କୁହ? ହଁ, ଚାଷ କରିବା ସମୟରେ ନାମ କରିବ, ଔଷଧ ସ୍ପ୍ରେ କରିବା ସମୟରେ ନାମ କରିବ। ଔଷଧଟା ସ୍ପ୍ରେ କରୁଛି କ'ଣ ପାଇଁ? କୀଟକୁ ମାରିବା ପାଇଁ। କୀଟକୁ ମାରିବା ପାଇଁ ଔଷଧ ସ୍ପ୍ରେ କରୁଛି, କିନ୍ତୁ ଫସଲଟା ଯଦି ଆସିବ କରିବ କ'ଣ? ଭଗବାନ ସେବାରେ ଲାଗିବ ନା, ନାମ କରିବ। ଆଉ ଭଗବାନ ସେବାରେ ଯଦି ନ ଲଗଉଛି ସେଟା ପୁଣି ପାପ ହବ, ପୁଣି ତୃତୀୟ ଅଧ୍ୟାୟକୁ ପଳେଇଯିବ ଗୀତାର। ତେଣୁ ସବୁ ସମୟ ସେ ନାମ କରିବ, ନାମ କରି ନାମକୁ ଯଦି ସ୍ପ୍ରେ କରୁଛି ତାହେଲେ କ'ଣ ହବ? ହଁ, ପ୍ରଭୁପାଦ କହିଲେ ନା, ଦସ୍ ଭେନ୍ ୱାନ୍ ଚାଣ୍ଟସ୍ ଦ ହରେକୃଷ୍ଣ ମହାମନ୍ତ୍ର ଲାଉଡ୍ଲି, ହି ଆକ୍ଚୁଆଲି ସୋସ୍ ମର୍ସି ଟୁ ଅଲ୍ ଲିଭିଂ ଏଣ୍ଟିଟିଜ୍। ତ ସେ ନାମ କରୁଛି, ଔଷଧ ସ୍ପ୍ରେ କରୁଛି, ତୁମର ପ୍ରଶ୍ନ ଅନୁସାରେ ନାମ କରୁଛି, ଔଷଧ ସ୍ପ୍ରେ କରୁଛି। ସେ ଯେଉଁ ଶବ୍ଦ ତରଙ୍ଗ, ଯେଉଁ ଧ୍ୱନି ତରଙ୍ଗଟା ଗଲା, ସେ ତରଙ୍ଗ ତ ତା କାନରେ ପଡ଼ିଲା ନା, ସେ ଯିବ ଧୀରେ, ତ ସେ ଧ୍ୱନିଟା ବାଜିଲା ନା। ସେ କହିଲେ ହଁ, ଆମେ କ'ଣ ଜାଣିଜାଣି ମାରୁଛେ କି? ଆମେ ମାରୁଛେ କ'ଣ ପାଇଁ? ଭଗବାନ ପାଇଁ ନା। ଶସ୍ୟଟା ନଷ୍ଟ ହେଇଯାଉଛି, ଶସ୍ୟ ନଷ୍ଟ ହେଲେ ଆମଦାନୀ ହବନି, ଅମଳ ହବନି, ଭଗବାନ ସେବାରେ ଲାଗିପାରିବନି, ସେଇଥି ଆମେ କରୁଛେ ନା। ଆମେ କ'ଣ ନିଜ ସ୍ୱାର୍ଥ ପାଇଁ କରୁଛେ କି? ନିଜ ସ୍ୱାର୍ଥ ପାଇଁ ଯଦି ଜଣେ କରୁଛି, ସେ ତ ପାପରେ ଲାଗିଲା, ତାକୁ ତ ପୁଣି ଗୀତାର ତୃତୀୟ ଅଧ୍ୟାୟ ଲାଗିବ। ସେ ରୋଷେଇ କଲା, ନିଜେ ଭୋଜନ କଲା, ସେଦିନ ତ ଭକ୍ତ ବହୁତ ଉଚ୍ଚ ସ୍ଥିତିର, ଭକ୍ତର ସ୍ଥିତି ହେଉଛି ବହୁତ ଉଚ୍ଚ ସ୍ଥିତି ନା, ଭକ୍ତର ବିଚାର ହେଉଛି ଏହା। ତେଣୁ ଭକ୍ତ ଏଇଭଳି କରିବା ଉଚିତ। ପ୍ରକୃତରେ ଉନ୍ନତ ସାଧୁମାନଙ୍କ କଥା କ'ଣ କୁହାଯାଏ? ସାଧୁମାନେ ସେଇ ଦୃଷ୍ଟିରେ ଥାଆନ୍ତି। ଆମର ଗୁରୁଦେବଙ୍କର ଗୋଟେ ଲୀଳା ଅଛି, ଆପଣ ସମସ୍ତେ ଜାଣିଥିବେ କେହି କେହି। ଗୁରୁଦେବ ଯେତେବେଳେ ଆସୁଥାନ୍ତି, ଥରେ ପ୍ରତିବର୍ଷ ତ ଆସନ୍ତି ଭୁବନେଶ୍ୱର ବା ପୁରୀ ଆସନ୍ତି ଜଗନ୍ନାଥ ଦର୍ଶନ କରିବା ପାଇଁ, ଯେତେବେଳେ ଆସିଛନ୍ତି ଥରେ ଗୁରୁଦେବ, ସେ ସମୟ ରାଧା ଗୋବିନ୍ଦ ଦାସ ସାଙ୍ଗରୁ ମହାଜ ଆସିଛନ୍ତି, କେଉଁ ମସିହାଟା 2012 ବୋଧେ, 2012 ସେ ସମୟ ସେ ଆସୁଛନ୍ତି, କିନ୍ତୁ ଟ୍ରେନ୍ରେ ଆସୁଛନ୍ତି। ସେତେବେଳେ ତାଙ୍କର ସେବକ ଥାନ୍ତି ଆମର ଜୟ ଗୋବିନ୍ଦ ପ୍ରଭୁ, ଜୟ ଗୋବିନ୍ଦ ପ୍ରଭୁ ମୋତେ ଏଇଟା କହିଥିଲେ। ମୁଁ ଯାଏ ପ୍ରତିବର୍ଷ ଯାଏ ଜନ୍ମାଷ୍ଟମୀ, ମୁଁ ଯାଏ ଗୁରୁଦେବଙ୍କ ପାଖକୁ, ଜୟ ଗୋବିନ୍ଦ ପ୍ରଭୁ ମୋତେ ଏଇଟା କହିଥିଲେ। ଗୁରୁଦେବ ଆସୁଛନ୍ତି, ହଠାତ୍ ଟ୍ରେନ୍ ଆକ୍ସିଡେଣ୍ଟ ହେଇଗଲା। ଆକ୍ସିଡେଣ୍ଟ ମାନେ ଟ୍ରେନ୍ ଲାଇନ୍ ଉପରକୁ ଗାଈ ପଳେଇ ଆସିଛି, ଆଉ ଟ୍ରେନ୍ ତା ଉପରେ ଚଢ଼ିଗଲା, ଗାଈ କଟିଗଲା, ଗୋମାତା କଟିଗଲା। ଗୋମାତା ଯେତେବେଳେ କଟିଗଲା, ଖବରଟା ତ, ଖବର ତ ସ୍ପ୍ରେଡ୍ ହେଇଯିବ ନା ସାଙ୍ଗେ ସାଙ୍ଗେ, ଟ୍ରେନ୍ ଭିତରେ ସବୁ ଯାତ୍ରୀମାନଙ୍କୁ ଖବରଟା ପହଞ୍ଚିଗଲା। ପହଞ୍ଚିଲା ପରେ ସେଠି ଗୁରୁଦେବ କାନ୍ଦିଥିଲେ, ଗୁରୁଦେବ ସେଠି କାନ୍ଦିଲେ, ଆଉ ଖାଇଲେନି ଗୁରୁଦେବ। ଆଉ ଜୟ ଗୋବିନ୍ଦ ସେବକ ଅଛି, ସେ ଗୁରୁଦେବ ପାଇଁ ପ୍ରସାଦ ଯାହା ରଖିଲା, ପ୍ରସାଦ ଯେତେବେଳେ ଦେଲା, ଗୁରୁଦେବ କହିଲା ମୁଁ ଆଜି ଖାଇବିନି। ପଚାରିଲା ଜୟ ଗୋବିନ୍ଦ କାହିଁ, ଗୁରୁଦେବ କାହିଁ ଆପଣ ଖାଇବିନି, କାହିଁ ପ୍ରସାଦ ନେବିନି, ଆପଣ ମନା କରୁଛନ୍ତି, କାହିଁ ପ୍ରସାଦ ସେବନ କରିବିନି? ଗୁରୁଦେବ କହିଲେ ଦେଖ, ଯେଉଁ ଗୋମାତା ମୃତ୍ୟୁବରଣ କଲା, ଆମେ ହେଲେ ଦାୟୀ। କାହିଁକି? ଟ୍ରେନ୍ଟା ଚାଲୁଛି କାହା ପାଇଁ? ଟ୍ରେନ୍ଟା ଚାଲୁଛି ଆମ ପାଇଁ ନା, ଆମକୁ ତ ନେଇକି ଟ୍ରେନ୍ ଯାଉଛି ନା, ଆମକୁ ନେଇକି ଟ୍ରେନ୍ ଯାଉଛି, ଆଉ ସେ ଯେଉଁ କଟିଗଲା, ଆମେ ଦୋଷୀ ହେଲୁ ନା, ଆମେ ଗୋଟେ ହତ୍ୟା କରିଦେଲେ କେମିତି ଭୋଜନ କରିବା? ଗୋଟେ ବହୁତ ସୁନ୍ଦର ବୁଝେଇ ଦେଲେ ତାକୁ, କହିଲେ ଠିକ ଅଛି ତୁମେ ରହିପାରିବ, ତୁମେ ପାଇବା କଥା ପାଅ, ମୁଁ ପାଇବି। ଜଗନ୍ ଦେଖିଲା ଗୁରୁଦେବ ପାଉନାହାନ୍ତି, ମୋତେ ଜଗନ୍ କହୁଥିଲେ, ଆରେ ଗୁରୁଦେବ ପାଉନାହାନ୍ତି ମୁଁ କେମିତି ପାଇବି? ସେ ତାର ପାଇଲେନି, କିନ୍ତୁ ରହିପାରୁନି, ଭୋକ ହେଉଛି, ସେ ଟିକେ କମ୍ ବୟସ, ଭୋକ ତାର ରାତିରେ, ସେ କଥା ମୁଁ ରହିପାରିଲିନି, ମୁଁ ମିଶ୍ରି ଭିଜେଇକି ପିଇଦେଲି, ସେ କହୁଥିଲେ। ଯାହା ହଉ, କହିବା ତାତ୍ପର୍ଯ୍ୟ ଦେଖନ୍ତୁ, ଜଣେ ସାଧୁଙ୍କର ଅନ୍ତଃକରଣ ଭାବଟା କିଭଳି, ଗୋଟେ ଜୀବ ପାଇଁ ଗୋଟେ ଭାବନାଟା କିଭଳି, ଏଇ ଭାବନାଟା ହଉଛି ବୈଷ୍ଣବମାନଙ୍କର, ବୈଷ୍ଣବମାନଙ୍କର ଏଇଭଳି ଭାବନା, ଜୀବମାନଙ୍କ ପ୍ରତି ଏଇଭଳି ଦୟା ଭାବ। ଏଇ ଭାବନା ରହିଲେ ଭଗବାନ ଶୁଣିବେ ନା ଦୁଃଖଟା? ଦୁଃଖ କ'ଣ? ଭଗବାନ ଆମର ଡାକଟା ଶୁଣିବେ, ଭଗବାନ ଆମର ବ୍ୟାକୁଳତାକୁ ଶୁଣିବେ। ସେ କଥା ଆମେ ସେଦିନ ଶୁଣୁନଥିଲେ, ଉତ୍ତମ ହେୟା ବୈଷ୍ଣବ ହେବେ ନିରଭିମାନ, ଆଉ ଯିବେ ସମ୍ମାନ ଦିବେ ଜାଣି କୃଷ୍ଣ ଅଧିଷ୍ଠାନ। ଉତ୍ତମ ହେଇ ମଧ୍ୟ ନିରଭିମାନ ହେବେ, ଜୀବକୁ ସମ୍ମାନ ଦେବେ କିଭଳି? ନା କୃଷ୍ଣର ଅଧିଷ୍ଠାନ, କୃଷ୍ଣ ଅଛନ୍ତି ସବୁଠି। ଏଇଭଳି କଲେ କ'ଣ ଭଗବାନ ପ୍ରସନ୍ନ ହେବେ? ତାପରେ କହୁଛନ୍ତି ନା, ଏଇ ରୂପ ହୟା ଯେ କୃଷ୍ଣ ନାମ ଲୟ, ଏଇ ରୂପ ହୟା ଯେ କୃଷ୍ଣ ନାମ ଲୟ, ଶ୍ରୀକୃଷ୍ଣ
ଚରଣେ ତାର ପ୍ରେମ ଉପଜାୟ ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଉପଜାୟ ଏହି ଭାବରେ
ଉତ୍ତମ ହେଇକି ମଧ୍ୟ ନିରଭିମାନ ହେବେ ନିରଭିମାନ ଆମେ ଶୁଣିଲେ ଅମାନିନା ଯାହା ଏବଂ ଯିବେ ସମ୍ମାନ ଦେବେ ଜାଣି କୃଷ୍ଣର ଅଧିଷ୍ଠାନ ଯିବେ ସମ୍ମାନ ଦେବେ ଯାହା ଭକ୍ତି ଠାକୁର ତାଙ୍କ ଟିକାରେ ସେ କଥା କହିଲେ ନା ପ୍ରତି ଜୀବଙ୍କୁ ସମ୍ମାନ ଦେବେ କିଭଳି ସମ୍ମାନ ଦେବେ ସର୍ବାନ୍ ଜୀବନ କୃଷ୍ଣ ଦାସନ କେନ୍ତା କମପି ନ ଦିଶତି ପ୍ରତି ଦିଶତି ବା ମଧୁର ବାକ୍ୟନ ଜଗତ ମଙ୍ଗଳ କାର୍ଯ୍ୟ ନଛ ତାମ ସର୍ବାନ୍ ତୋ ସେତି ରହିଲେ ଆସନ୍ତାକାଲି ଶୁଣିବା ତେଣୁ ସବୁ ଜୀବଙ୍କୁ ସମ୍ମାନ ଦେବେ ଯିବେ ସମ୍ମାନ ଦେବେ ଜାଣି କୃଷ୍ଣର ଅଧିଷ୍ଠାନ ଏଇ ରୂପେ ଏଇଭଳି ଭାବନାରେ ଯଦି ଜଣେ ଭଜନ କରୁଛି ମହାପୁର କହିଲା କେତନ ସଦାହରି ମହାପୁର ନିଜେ କହୁଛନ୍ତି ଏଇ ଭାବନାରେ ଏଇ ରୂପ ହୟା ଯେ କୃଷ୍ଣ ନାମ ଲୟ ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଉପଜୟ ଏଇ ଭାବରେ ଯଦି ଜଣେ କୃଷ୍ଣଙ୍କ ନାମ କରୁଛି ତାହେଲେ ଶ୍ରୀକୃଷ୍ଣ ଚରଣେ ତାର ପ୍ରେମ ଆସିବ ଧୀରେ ଧୀରେ ବିଚାର କରିବା ଉଚିତ ଆମେ ଏଇଟା କାହିଁକି ଆଲୋଚନା କରୁଛେ କାହିଁକି ଶୁଣୁଛେ କାରଣ ଆମେ ସେ ସ୍ଥିତିକୁ ଯାଇନେ ଆଉ ନିଜ ପ୍ରୟାସରେ ଯିବା ବି ସମ୍ଭବ ନୁହଁ କିନ୍ତୁ ଥିଓରିଟା କମସେ କମ୍ ଜାଣିଲେ ସେଟାକୁ ଜୀବନରେ କ'ଣ ପ୍ରତିଫଳିତ କରିବା ପାଇଁ ଆଚରଣ କରିବା ପାଇଁ ତ ଗୋଟେ ଲାଳସା ଜନ୍ମିବ ନା ଆମର ସେ ସ୍ୱଭାବଟା ଆସୁ ଆମ ଅନ୍ତଃକରଣ ସେଭଳି ହଉ ଗୋଟେ ଲାଳସା ତ ଆସିବ ଲାଳସାଟା ଆସିଲେ ସାଧୁଗୁରୁଙ୍କ ପାଖରେ ଆମେ ସେଭଳି କ୍ରନ୍ଦନ କରିକି କ'ଣ ନିବେଦନ କରିବା ତେବେ ସାଧୁଗୁରୁଙ୍କ କୃପାରେ ସେଟା ଆସିବ ନହେଲେ ନିଜ ପ୍ରୟାସ ସମ୍ଭବ ନାହିଁ ମୁଁ ତ ଜାଣୁଛି ନିଜ ପ୍ରୟାସ ସେଟା ହବନି ଆପଣମାନେ ବିଚାର କରିବା ଉପରେ ପ୍ରକୃତ ନିଜ ପ୍ରୟାସ ସେଟା ହବ ନିଜ ପ୍ରୟାସ ହବ କି ଏଇଟା ବିଚାର କରୁନା ଏଇଟା ସାଧୁଗୁରୁଙ୍କ କୃପା ଖାଲି ଆମେ ଥିଓରି ଯାହା ଶୁଣୁଛେ ଥିଓରିଟିକାଲି ଆମେ ଶୁଣୁଛେ ମାନୁଛେ କିନ୍ତୁ ଏଇଟା ଶୁଣିଲା ପରେ ଭଗବାନ କହୁଛନ୍ତି ନା ଏଇଭଳି ଯିଏ ହେଇକି ଭଗବାନଙ୍କ ନାମ କରିବ ଶ୍ରୀକୃଷ୍ଣଙ୍କ ଚରଣରେ ତାର ପ୍ରେମ ଉପଜିବ ତାମାନେ ଆମକୁ ଏଇଭଳି ହବାକୁ ପଡ଼ିବ କି ନିଜ ପ୍ରୟାସ ହବନି ସାଧୁର କୃପାରେ ହବ ପରବର୍ତ୍ତୀ କଥା ଆସନ୍ତାକାଲି ଶୁଣିବ ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତି ବିନୋଦ ଠାକୁର କି ଶ୍ରୀଲ ପ୍ରଭୁପା ଜୀ ମହାରାଜ କି ଜୟ ପତ୍ର ଭୁବନେଶ୍ୱର ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବ ବୃନ୍ଦ କି ସମ୍ବେଦ ଗୌର ଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରେମାନନ୍ଦେ ହରି ହରି ଗୌର ଶ୍ରୀଲ ପ୍ରଭୁପା ଶ୍ରୀଲ ଗୁରୁ